श्रीमद् भागवतम दशम स्कंद 47 अध्याय श्लोक 17 श्लोक 20 ना 20 प्रभु मन रखी मन रखे स्ट्रांग मेमोरी देख 86 वर्ष बयस स्ट्रांग मेमोरी हैं सतर टेन फर्टी सेवेन ट्वेंटी अरे ये साउंडा दबा ना दबा नहीं मना कर सुन बंद सरला पर दबा इटा सर मिलना प्रिय सख पुनराग प्रिय सा प्रसिद किम
प्रिय सख पुनराग प्रिय प्रिय सा प्रसिद किम
प्रिय सख पुनराग प्रिय सा प्रसिद किम
प्रिय सख पुनराग प्रिय सा प्रसिद किम
वरय किम अनुरुंधे माननीयोऽसि मे अंग
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 नैसी कथम यहास्मान दुष्टज द्वंद पार्श्व
नैसी कथम
यहास्मान दुष्टज द्वंद पार्श्व सत तमुर सौम्य श्रीर्वधु साकमास्ते सत तमुर सौम्य श्रीर्वधु साकमास्ते प्रिय सख पुनराग प्रिय सा प्रेषित किम वरय किम अनुरुंधे माननीयोऽसि मे अंग नयसि कथम यहास्मान दुष्टज द्वंद पार्श्व सतत मुरसि सौम्य श्रीर्वधु साकमास्ते
प्रिय
सख पुनराग प्रिय सा प्रसिद किम
वरय
किम अनुरुंधे माननीयोऽसि मे अंग नयसि कथम यहास्मान दुष्टज द्वंद पार्श्व सतत मुरसि सौम्य श्रीर्वधु साकमास्ते हरे कृष्ण भक्तृष्टजन वृंद मातृवृंद कुलवंचाड़ी वृंद पूजारी वृंद समस्त को आम दर्शक वृंद समस्त आम भागवत भागवत कथा को स्वागत जनाऊ शत्रुवृंद आमर भागवत कथा चलिए कौटी मंदगाँव में एकांत स्थान रे गोपी मैंने राधाराणी सहित मिसी कथा कहते विशेष भाव आम राधाराणी कथा शुणुचे आ पूर्व गोपी मान कथा चलता आ गोपी मान कथा चल तेणु ये शुणुचव शुणुं से कथा ये दशटी श्लोक चित्र जल्प जो जल्प को आम मना कर जल्प करना जप कर जल्प करना से जल्प राधाराणी कर दिव्य उन्माद महाभावर कथा तेणु ये कहते प्रिय सख ए प्रिय सख सखा प्रिय सखा कहले प्रिय प्रिय सख कहले के प्रिय अत्यंत प्रिय सखा कहले कौन प्रिय व्यक्ति सखा भी कहना ना ना विभिन्न जो संबंध रही गोटे सखा संबंध रही बंधु बंधु तो एमती प्रिय सखा कहले प्रिय आ प्रिय सख प्रिय प्रिय बंधु प्रिय बंधु पुनराग पुणी थे आसगल कि पुनराग प्रिय सा प्रेषित किम आमर प्रिय तुमको पुणी प्रेरण कले कि प्रिय सा प्रेषित किम ବର କି ମନରୁ ଦେ ମାନନୀୟ ସିମେ ଅଙ୍ଗ କ'ଣ ତୁମ ବର ଦରକାର କୁହ ସି ମନରୁ ଦେ କ'ଣ ଦରକାର ହେଉଛି ବର କୁହ ମାନନୀୟ ସି ତେଣୁ ମୋର ମାନନୀୟ ବ୍ୟକ୍ତି ମୋର ପ୍ରିୟଙ୍କର ତୁମେ ପ୍ରିୟ ତେଣୁ ମୋର ମାନନୀୟ ମେ ଅଙ୍ଗ ଅଙ୍ଗ ଯେମିତି ଆମର ପ୍ରିୟ ଆମର ଗୋଟେ ଅଙ୍ଗ ଯେମିତି ଆମକୁ ଅତ୍ୟନ୍ତ ପ୍ରିୟ ସେହିଭଳି ଭାବରେ ରାଧାରାଣୀ ତାଙ୍କୁ ପ୍ରିୟ ବୋଲି ସମ୍ବୋଧନ ମେ ଅଙ୍ଗ ଅଙ୍ଗ ସମ୍ବୋଧନ କରୁଛନ୍ତି ନୟସୀ କଥା ମିଆସମାନ ଦୃଷ୍ଟିରେ ଦ୍ୱନ୍ଦ ପାର୍ଶ୍ୱଂ ତେଣୁ ଚାହୁଁଛି କି ମୋତେ ନେବା ପାଇଁ ନୟସୀ କଥମ ଏହା ଏଇଠୁ ମୋତେ ନେବା ପାଇଁ ଚାହୁଁଛି କି ଅସ୍ମାନ ଦୁଶ୍ଚର୍ଯ୍ୟ ଦ୍ୱନ୍ଦ ପାର୍ଶ୍ୱଂ ଆମର ସିଏ ଯେଉଁ ଅସ୍ମାନ ଦୁଶ୍ଚର୍ଯ୍ୟ ତାଙ୍କୁ ଆମେ ତ୍ୟାଗ କରିପାରିବୁ ନାହିଁ ଦ୍ୱନ୍ଦ ପାର୍ଶ୍ୱ ସେ ଦ୍ୱନ୍ଦ ପାର୍ଶ୍ୱରେ ରହିଛନ୍ତି ସିଏ ସବୁବେଳେ ସ୍ତ୍ରୀଙ୍କ ପାଖରେ ରହୁଛନ୍ତି ଦ୍ୱନ୍ଦ ପାର୍ଶ୍ୱ ସତତ ମୁରସି ସୌମ୍ୟ ସତତ ସବୁବେଳେ ପାଇଁ ରହୁଛନ୍ତି ଉରସି ତାଙ୍କ ପକ୍ଷରେ ରହୁଛନ୍ତି ସୌମ୍ୟ ଉଦ୍ଧବଙ୍କୁ ସୌମ୍ୟ ବୋଲି ସମ୍ବୋଧନ କରୁଛନ୍ତି ସୌମ୍ୟ ଅର୍ଥ ହେଉଛି ସୋମ ସୋମ ହେଉଛି ଚନ୍ଦ୍ର ଚନ୍ଦ୍ର ବୋଲି ଶୀତଳ ସୌମ୍ୟ ଶ୍ରୀବଧୁ ସାକମାସ୍ତେ ଶ୍ରୀବଧୁ ଶ୍ରୀ ହେଉଛନ୍ତି ଲକ୍ଷ୍ମୀ ଦେବୀ ତାଙ୍କର ପତ୍ନୀ ସେ ଶ୍ରୀବଧୁ ସାକମାସ୍ତେ ସାକମାସ୍ତେ କହିଲେ ମିଶିକି ରହୁଛନ୍ତି ସେମାନେ ସାକମାସ୍ତେ ତେଣୁ ମୋଟାମୋଟି ଭାବରେ ଏ ଶ୍ଳୋକର ଅର୍ଥ ହେଉଛି ଏଇଟା ତା ପର ଶ୍ଳୋକ ପାଠ କରିବା ନା ଏସବୁ ଆଲୋଚନା କରିବା ଏ ଶ୍ଳୋକରେ କେତେ କ'ଣ ରହିଛି ତାତ୍ପର୍ଯ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କ'ଣ କହୁଛନ୍ତି କାହିଁକି ଏ ଶ୍ଳୋକଟି କହିଲେ ପ୍ରଥମେ ହେଉଛି କାହିଁକି ଏ ଶ୍ଳୋକଟି କହିଲେ କିଏ କହିପାରିବ ଏ ଶ୍ଳୋକଟି କାହିଁକି କହିଲେ ଠିକ୍ ଧରିଛ ହଁ ବଦଳିଗଲା କାହିଁକି ହେଲା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିବେ ଅଥୋ ଅସ୍ମାଦେନ ଅସ୍ମାଦେନ ତତ୍ରୈବ ଭ୍ରମର ଭ୍ରମନ୍ତମପି ତଂ ଭ୍ରମର ଅନୁସନ୍ଧାୟ କ୍ଷଣ ଅନ୍ତର୍ହିତ ବା ଭ୍ରମର ଗୁଣୁଗୁଣ ଗୁଣୁଗୁଣ ହେଉଥିଲା ଇଏ ଦିବ୍ୟ ଉନ୍ମାଦର କଥା କହୁଛନ୍ତି ଦିବ୍ୟ ଉନ୍ମାଦର କଥା କହୁଛନ୍ତି ତେଣୁ ଦିବ୍ୟ ଉନ୍ମାଦରେ ଯେଉଁ କହୁଛନ୍ତି ତେଣୁ ଚକ୍ଷୁ ଖୋଲିଲା ବେଳକୁ ଦେଖିଲା ବେଳକୁ ଭ୍ରମର ନାହିଁ ଦେଖିଲେ ଇଆଡ଼େ ସିଆଡ଼େ ଦେଖିଲେ ଆରେ କେଉଁଠି ନାହିଁ ତ ଭ୍ରମର ପଳେଇଗଲା କି ଭ୍ରମର ଅନୁସନ୍ଧାନ ଦେଖିଲେ ଅନୁସନ୍ଧାନ କରି ଆଉ କୁଆଡ଼େ ଗଲେନି ସେଇଠି ଦେଖୁଛନ୍ତି ପାଖାପାଖି କାହିଁ କେଉଁଠି ଦେଖାଯାଉନି ତ ଭ୍ରମର କୁଆଡ଼େ ଗଲା କ୍ଷଣ ଅନ୍ତର୍ହିତ ଗୋଟେ କ୍ଷଣ ପାଇଁ ସେ ପଳେଇଗଲା କୁଆଡ଼େ ତେଣୁ ରାଧାରାଣୀଙ୍କ ଚିନ୍ତା ଆସିଗଲା ବା ତମ ଅଶାନ୍ତି ଅଶ୍ୟନ୍ତି ସଖେଦଂ ପରାମର୍ଶ ତମ ଅପଶ୍ୟନ୍ତି ତାଙ୍କୁ ଦେଖିପାରିଲେ ନାହିଁ ଦେଖିପାରିଲେ ନାହିଁ ଭ୍ରମରକୁ ଦେଖିପାରିଲେ ନାହିଁ ତେଣୁ ସଖା ଇଦଂ ପରାମର୍ଶ ସେ ସଖା ସେ କୁଆଡ଼େ ଗଲା ଇଦଂ ପରାମ ନିଜକୁ ନିଜେ ପଚାରୁଛନ୍ତି କୁଆଡ଼େ ଗଲା ସିଏ କୁଆଡ଼େ ଗଲା ଏଇଠି ତ ଭ୍ରମର ଥିଲା ଗୁଣୁଗୁଣ ହେଉଥିଲା ଯାହା ବି ହେଉଥିଲା କୁଆଡ଼େ ଗଲା ଦେଖୁଛନ୍ତି କେଉଁଠି ପାଉନାହାନ୍ତି ଚିନ୍ତା କରୁଛନ୍ତି କ'ଣ ହେଲା ହନ୍ତ ହନ୍ତ ମମ ତିକ୍ଷ୍ମେୟା ଗିରା ସନ୍ତପ୍ତ ସନ୍ତପ୍ତେନା ଦୂତେନ ମଥୁରାଙ୍ଗତେନ ଅନାବି ଏଇଭଳି ଭାବରେ ବୋଧେ ମୁଁ ଯେଉଁ ତାକୁ ହନ୍ତ ହନ୍ତ ହାଏ 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 ନିଜକୁ ଧିକାର କରୁଛନ୍ତି ମମ ତିକ୍ଷ୍ମେୟା ଗିରା ମୁଁ ଯେଉଁ ତୀକ୍ଷ୍ଣ ତୀକ୍ଷ୍ଣ ବାକ୍ୟ ସବୁ ପ୍ରୟୋଗ କଲି ସବୁ ବହୁତ କ'ଣ ଗାଳିଦେଲି ବହୁତ ପ୍ରକାର କଠୋର ବାକ୍ୟ ମୁଁ କହିଲି ତାଙ୍କୁ କଠୋର ବୋଲି କହିଲି ଏଭଳି ଭାବରେ ବହୁତ ପ୍ରକାର କଠୋର ତିରସ୍କାର କଲି ତାଙ୍କୁ ସେ ଶୁଣିକିରି ସନ୍ତପ୍ତେ ନା ସିଏ ବହୁତ ବହୁତ ଦୁଃଖ ହୋଇଗଲା ତା'ର ବା ତା କ୍ରୋଧ ଆସିଗଲା ସଂଗ୍ରହ ବା କ୍ରୋଧ ଆସିଗଲା ବା ଦୁଃଖ ହୋଇଗଲା ଯାହା ବି ହେଉ କୌଣସି ଉପାୟରେ ସିଏ ଦୂତେନ ମଥୁରାଙ୍ଗତେନ ବୋଧେ ସେ ମଥୁରାରୁ ଆସିଥିଲା ମଥୁରାକୁ ପଳେଇଗଲା ଗତେନ ଆବେଦିତ ସର୍ବ ବୃତ୍ତାନ୍ତ କୃଷ୍ଣ ମା ଉପେକ୍ଷା ଚକ୍ରେ ଇତି ଏସବୁ କଥା ତ କହିଦେବ ସେ କୃଷ୍ଣଙ୍କୁ ଆଉ କୃଷ୍ଣ ମୋତେ ଆଉ କ'ଣ ଆଦର କରିବେ ନା କ'ଣ ଏଇ ମୋତେ ଏଭଳି କହିଲା ସେ ସିଏ ଅବଶ୍ୟ ଗୋଟେ କ'ଣ କଥା କହୁଛ କିନ୍ତୁ ମିସ୍ଅଣ୍ଡରଷ୍ଟାଣ୍ଡିଂରେ ବହୁତ କଥା ହେଇଯାଏ ଆମ ବିରୁଦ୍ଧରେ କିଏ କ'ଣ କହିଛି ସିଏ କ'ଣ କହୁଛି କ'ଣ ନାହିଁ ଅଲଗା କଥା କିନ୍ତୁ ସିଏ ଯେଉଁ ଦୂତ ଯିଏ କହିଦେବ ତାହା କଥାରେ ଆମେ ବିଶ୍ୱାସ କରି ଆମର ଯେଉଁ ସମ୍ବନ୍ଧ ରହିଛି ତାକୁ କାଟିଦେବା। ଇଏ ଏମିତି ମୋତେ କହିଲା, ଏଭଳି ନିନ୍ଦା କଲା ମୋତେ, ଆଉ ତାଠୁ କେବଳ ସମ୍ପର୍କ ରଖିବି ନାହିଁ। ଏଭଳି ଭାବେ ରାଧାରାଣୀ ଚିନ୍ତା କରୁଛନ୍ତି, ଏ ମାମ ଉପେକ୍ଷଣ ଚକ୍ରେ ମୋତେ ଉପେକ୍ଷା କରିଦେବେ ଭଗବାନ, ଉପେକ୍ଷା କଲେ କି ହେବେ ଆମର ଗତି, ଗୋଟେ ଗୀତ ନାହିଁ ତୁ ମା କ'ଣ ହରି ହେ ଦୟା ଜୟ ରାଧାନାଥ ହରି ହେ ଦୟା କଥା ରହିଛି ତା ଦେହରେ, କିନ୍ତୁ ଆମେ ଗୋଟିଏ କଥା କହିଲି କହିବା କ'ଣ ଭୁବନ ମଙ୍ଗଳ ତୁମି ଭୁବନେର ପତି ଭୁବନ ମଙ୍ଗଳ ତୁମି ଭୁବନେର ପତି ତୁମେ ଉପେଖିଲେ ନାଥ ବିହାଇ କରିଦେଲେ ଆଉ କିଏ ଆମେ ରକ୍ଷା କରିପାରିବେ। କଥାରେ ଅଛି ହରେ ରଖେ ହରି ମାରେ କିଏ, ମାରେ ହରି ରଖେ କିଏ। ଶ୍ରୀମଦ୍ ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ସ୍ତୁତିରେ କହିଛନ୍ତି ପ୍ରଭୁ, ବାଳସ୍ୟ ନେହ ଶରଣଂ ପିତରୁ ନୃସିଂହ ନାର୍ଥସ୍ୟ ତାଗତମ ଉଦନ୍ନତି ମଜତ ନୌ ତତ୍ତ୍ୱସ୍ୟ ତତ୍ପ୍ରତି ବିଧି ୟାଁ ଚେଷ୍ଟା ତାବତ୍ ବିଭୋଦ ତଦନୁଭୂତ ତୋଦ ଉପେକ୍ଷିତା ନା ଉପେକ୍ଷା। ଭଗବାନ ଯଦି ଉପେକ୍ଷା କରିଦେଲେ ତାହେଲେ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ, ପିତାମାତାମାନେ ତାଙ୍କ ବାଳକକୁ ରକ୍ଷା କରିପାରିବେ ନାହିଁ, ଔଷଧ ସେ ରୋଗୀକୁ ଭଲ କରିପାରିବ ନାହିଁ, ବା ଯେଉଁ ଡଙ୍ଗାଟା ବୁଡ଼ି ଯାଉଛି ସେ ତା ଡଙ୍ଗାରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କୁ ରକ୍ଷା କରିପାରିବ ନାହିଁ। ଭଗବାନ ଯଦି ଉପେକ୍ଷା କରିଦେବେ କେହି ରକ୍ଷା କରିପାରିବେ ନାହିଁ ନା କ'ଣ, ଏଇଟା ବନ୍ଦ କରିଦେବା ପରା ସାଉଣ୍ଡଟା। ତେଣୁ ଏଠି କହୁଛନ୍ତି ଯଦି ମୋତେ ଉପେକ୍ଷା କରିଦେବେ କ'ଣ ହେବ, ମୋର ଗତି କ'ଣ ହେବ। ରାଧାରାଣୀ ଚିନ୍ତା କରୁଛନ୍ତି, ଯଦି କୃଷ୍ଣ ଏଭଳି ଶୁଣିକରି ମୁଁ ତାଙ୍କୁ ଏଭଳି କ'ଣ ତାଙ୍କୁ ଏଭଳି ଭାବରେ ତିରସ୍କାର କରୁଥିଲି, ଏଭଳି ଭାବରେ ଚିନ୍ତା କରି ସେ ଯଦି ମୋତେ ଉପେକ୍ଷା କରିଦେବେ କ'ଣ ମୋର ଗତି ହେବ। ଭକ୍ତ ସେଇଭଳି ଭାବେ ପ୍ରଭୁ ଆପଣ ସବୁକିଛିର ପତି, ଭୁବନ ମଙ୍ଗଳ ସମସ୍ତଙ୍କର ମଙ୍ଗଳ ସମସ୍ତଙ୍କର ପତି ଆପଣ, ଆପଣ ଯଦି ଉପେକ୍ଷା କରିଦେବେ ଉପେକ୍ଷା କରିବେ କ'ଣ ଆମର ଗତି ହେବ ପ୍ରଭୁ। ତେଣୁ ଆମକୁ ଆପଣଙ୍କ ଶରଣରେ ନିଅନ୍ତୁ। ତେଣୁ ଏହିଭଳି ଭାବରେ ରାଧାରାଣୀ ଦଶା ଏହିଭଳି ଚିନ୍ତା କରି ପ୍ରାପ୍ତା ପ୍ରେମାମ୍ବୁଧିନା ତତ୍ ଗୁଣମୌଳିନା ମତ୍ କାନ୍ତିନ ପ୍ରେମ ଅମ୍ବୁଧି। ରାଧାରାଣୀଙ୍କର ପ୍ରେମ ହେଉଛି ଅମ୍ବୁଧି ଭଳି, ଗୋଟେ ସାଗର ଭଳି ପ୍ରେମ। ପ୍ରେମ ଅମ୍ବୁଧିନା ତତ୍ ଗୁଣମୌଳିନା, ତାଙ୍କର ପ୍ରେମରେ ଭଗବାନଙ୍କର ଗୁଣକୁ ଗୁଣ ଯେଉଁ ରହିଛି, ଅନେକ ଗୁଣ ରହିଛି ଭଗବାନଙ୍କର ଗୁଣ ମୌଳିନା, ଗୁଣର ସେ ହେଉଛନ୍ତି ଆକର, ଗୁଣର ସେ ହେଉଛନ୍ତି ସମୁଦ୍ର। ମତ୍ କାନ୍ତିନ ପୁନରପି ସଏବ ପ୍ରେଷିତୋ, ତାପରେ ଯେତେବେଳେ ଏଇଭଳି ଦୁଃଖ କରୁଥିଲେ ସେତେବେଳେ ପୁଣି ଭ୍ରମର ଆସିଗଲା, ଗୁଣଗୁଣ ଗୁଣ ହୋଇକି ଆସିଗଲା, ଆରେ ତାଙ୍କ ଆନନ୍ଦ ହୋଇଗଲା, ଏଇଠି ଚେଞ୍ଜ ହୋଇଗଲା, ସେଇଥିପାଇଁ ଚେଞ୍ଜ ହେଲା ତୋତେ ପଚାରୁଥିଲୁ ନା, କାହିଁକି ଆଗ ପରିବର୍ତ୍ତନ ହୋଇଗଲା ନା, ଏଇଠି ଚେଞ୍ଜ ହୋଇଗଲା, କ'ଣ ହୋଇଗଲା, ମୋର କାନ୍ତ କୃଷ୍ଣ ଯେଉଁ ଚିନ୍ତା କରୁଥିଲେ ମୋତେ ଉପେକ୍ଷା କରିଦେବେ ବୋଲି, କିନ୍ତୁ ନା ଉପେକ୍ଷା କରିନାହାନ୍ତି, ପୁଣି ସେ ଆସିଲା। ତ ଗୁଣ ତାଙ୍କର ଏତେ ଗୁଣ ଦେଖ, ଆମେ ତାକୁ ଏତେ ଭଗବାନଙ୍କର ଇଏ ପ୍ରତି କୃପା ପ୍ରକୃତରେ। 760 କୋଟି ଲୋକ କେତେଜଣ ଭଗବାନଙ୍କୁ ତାଙ୍କର ଧନ୍ୟବାଦ ଜଣାଉଛନ୍ତି, ଆମେ ଜଣେ ଟିକିଏ ପାଣି ଗ୍ଲାସ୍ଟେ ଦେଇଦେଲେ ତାଙ୍କୁ କହିବା ଥ୍ୟାଙ୍କ ୟୁ, ପାଶ୍ଚାତ୍ୟ ଜଗତରେ ତୁମେ ଯଦି ଥ୍ୟାଙ୍କ ୟୁ ନ କହିବେ ସେ ରହିପାରିବ ନାହିଁ। ମୁଁ ଯାଉଥିଲି ଯେତେବେଳେ ପ୍ଲେନ୍ରେ ଯାଉଥିଲି ପାଶ୍ଚାତ୍ୟ ଦେଶକୁ, ସେ ଯେଉଁ ରହିଥିଲା କ'ଣ ଏୟାର ହଷ୍ଟେସ୍, ସେ ଗୋଟେ କ'ଣ ଦେଲା, ମୁଁ ତାକୁ ଥ୍ୟାଙ୍କ ୟୁ କହିଲି ମାରି, ସେ ରାଗିଗଲା ମୋ ଉପରେ, କହିଲେ ଏସବୁ ସେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସବୁ କଥାରେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ୱିଦାଉଟ୍ ଥ୍ୟାଙ୍କ ୟୁ ସେ କହିପାରିବେନି। କିନ୍ତୁ ଭଗବାନ କିଏ ଥ୍ୟାଙ୍କ ୟୁ କରୁଛନ୍ତି, ଥ୍ୟାଙ୍କଲେସ୍ ଜବ୍, ଭଗବାନଙ୍କର ଥ୍ୟାଙ୍କଲେସ୍ ଜବ୍, ସମସ୍ତଙ୍କୁ ସବୁ ଯୋଗାଉଛନ୍ତି। ସକାଳୁ ଉଠିବା ଉଠିବା ବଞ୍ଚିବାଠୁ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ, ସକାଳୁ ଉଠିବା ରାତି ପର୍ଯ୍ୟନ୍ତ ସବୁ ଯୋଗାଉଛନ୍ତି ସିଏ। କିନ୍ତୁ କେତେଜଣ ଚିନ୍ତା କରୁଛନ୍ତି ଏ ଭଗବାନଙ୍କର କୃପା, କେତେଜଣ ଚିନ୍ତା କରୁଛନ୍ତି, ଅନ୍ୟମାନଙ୍କୁ ସେଇ ଭଗବାନଙ୍କ ପଦାର୍ଥ ଜଳକୁ ସେ ଟିକେ ଦେଇଦେଲେ ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ମ୍ୟାଡ଼ାମ୍, ମାଇ ଡିଅର୍ ଥ୍ୟାଙ୍କ ୟୁ। ତେଣୁ ଭଗବାନ କେତେଜଣ କହୁଛନ୍ତି ପ୍ରଭୁ ଆପଣ କେତେ କୃପାମୟ, ଆପଣ ଏସବୁ ଯୋଗେଇଛନ୍ତି, ଜଳ ଭୂମି ଅଗ୍ନି ବାୟୁ ଆକାଶ ସବୁଠାରେ ସବୁକିଛି ଆପଣ ଯୋଗେଇଛନ୍ତି। ଯଦି ଭଗବାନ କହିବେ ହେ ମୋତେ ତ ତୁମେ ମାନୁନ, ହେ ଦିବ୍ୟ ଆତ୍ମା ବା ଦିବ୍ୟ ଶରୀର ତୁମେ ଯାହା କହୁନା କାହିଁକି, ମୋତେ ତ ଭଗବାନ ତୁମେ ମଛ ବୋଲି କହୁନ, ଅପ୍ରତିଷ୍ଠଂ ଅସତ୍ୟଂ ଅପ୍ରତିଷ୍ଠଂ ତେ ଜଗତ ଆହୁର ଅନିଶ୍ୱରଂ, ଜଗତରେ କେହି ଈଶ୍ୱର ନାହାନ୍ତି, ତୁମେ କହୁଛ ମୁଁ ନାହିଁ, ସତ କଥା ମୁଁ ମାନୁଛି ମୁଁ ନାହିଁ, ମୁଁ ତୁମକୁ ସବୁ ବନ୍ଦ କରିଦେବି, ଜଳ ନା ମୁଁ ତୁମକୁ ବିଲ୍ ଦେବି, ପ୍ରଥମେ ବିଲ୍ ଦେବି, ତାପରେ ଯଦି ନଦେବ ତାହେଲେ ଏରିଆ ହେଇଗଲେ କାଟିଦେବି, କନେକ୍ସନ୍ କାଟିଦେବି, ଇଲେକ୍ଟ୍ରି ଯେଉଁ ଦେଉଛନ୍ତି ଇଲେକ୍ଟ୍ରି ତୁମକୁ ବିଲ୍ ଦେବ, ଯଦି ବିଲ୍ ଏରିଆରେ ହେଇଗଲା ବେଶୀ ହେଇଗଲା କାଟିଦେବେ, ଆଉ ଦେବେ ନାହିଁ, ପୁଣି ଯାଇକି ବିଲ୍ ଦେଲା ପରେ ଯାଇକି ସବୁ ରିଷ୍ଟୋର୍ କରିବେ। ତେଣୁ ସେଇଭଳି ଭାବରେ ଭଗବାନ କାଟିଦେବେ ସବୁ, ଭଗବାନ ବିଲ୍ ପଠାଉଛନ୍ତି, ସୂର୍ଯ୍ୟର ବିଲ୍ ଅଛି, ଭଗବାନ ବିଲ୍ ପଠାଇବେ, ପଠାଉନାହାନ୍ତି, ଫ୍ରିରେ ଦେଉଛନ୍ତି, କହିବେ ଆଜିଠାରୁ ହେଇଗଲା ଆମେ ବିଲ୍ ଦେବା, ତୁମେ ବିଲ୍ ପଇସା ଦିଅ, ଯେଉଁ ନିଶ୍ୱାସ ନେଉଛୁ ତା ପାଇଁ ପଇସା ଦିଅ, ପାଣି ପିଉଛୁ ତା ପାଇଁ ପଇସା ଦିଅ, ସୂର୍ଯ୍ୟ କିରଣ ପାଉଛୁ ପଇସା ଦିଅ, ସବୁ ପାଇଁ ପଇସା ଦିଅ, ଆମେ କେତେ ଟଙ୍କା ଦେଇପାରିବା, କ'ଣ ଦେଇପାରିବା ତା'ର ବିଲ୍ ପଇସା, ଯଦି କାଟିଦେବେ ତାହେଲେ ତ ଆମେ ମରିଯିବା, ମୃତ୍ୟୁବରଣ କରିବା। କେତେଜଣ ଚିନ୍ତା କରୁଛନ୍ତି ସେଇଟା, ଭଗବାନ ନାହାନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି, ଭଗବାନ ନାହାନ୍ତି। ଦେଖ ଭଗବାନ କୃପା, ଭଗବାନଙ୍କୁ ନ ମାନିଲେ ମଧ୍ୟ ଭଗବାନ ଯେଉଁ ଜିହ୍ୱା ଦେଉଛନ୍ତି ଆମକୁ, ସେହି ଜିହ୍ୱାରେ ଆମେ ଭଗବାନଙ୍କର ନିନ୍ଦା କରୁଛେ, ଭଗବାନ ନାହାନ୍ତି ବୋଲି କହୁଛେ, ସେହି ଜିହ୍ୱାରେ ଯେଉଁ ଜିହ୍ୱା ଭଗବାନ ଯଦି ନ ଦେଇଥାନ୍ତେ, ଜିହ୍ୱାର ଶକ୍ତି କମେଇ ଦେଇଥାନ୍ତେ, କଥା କହିପାରିନଥାନ୍ତା ସିଏ, ଆଜି ଯେଉଁମାନେ ମୁକ ହେଇଛନ୍ତି ସେହିଭଳି ଭାବରେ ଭଗବାନଙ୍କ ବିରୁଦ୍ଧରେ ଅପରାଧ କରିଛନ୍ତି, ସେଥିପାଇଁ ଆଜି ସେମାନେ ମୁକ ହେଇଛନ୍ତି। ଯେଉଁମାନେ ଅନ୍ଧ ହେଇଛନ୍ତି ସେମାନେ ସେଇଭଳି ଭାବରେ ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରୁନଥିଲେ, ତେଣୁ ଆଜି ଅନ୍ଧ ହେଇଛନ୍ତି ସେମାନେ। ଆମକୁ ଭଗବାନ ସବୁ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ଆମେ ଦେଖିପାରିବା, କହିପାରିବା, ଶୁଣିପାରିବା, କିନ୍ତୁ ଆ ଦ୍ୱାରା ଏହି ମାଧ୍ୟମରେ ଆମେ ଭଗବାନଙ୍କ ବିଷୟରେ ଯୁକ୍ତ ହେଉନାହିଁ। କିନ୍ତୁ ଏ ଭଗବାନଙ୍କର ଅସୀମ କୃପା, ଅସୀମ ଉଦାରତା, ଭଗବାନ ଦେଖନ୍ତି ନାହିଁ, ମୋତେ ଇଏ ମାନୁନାହିଁ, ତାକୁ ବନ୍ଦ କରିଦେବି, ଭଗବାନ ଯଦି ଚାହାନ୍ତେ ବନ୍ଦ କରିପାରିଥାନ୍ତେ। ଯେଉଁମାନେ ଭକ୍ତ ସେମାନେ ଜାଣନ୍ତି ଭଗବାନଙ୍କ କୃପା ସବୁ ଦେଉଛନ୍ତି ସେ, ପ୍ରଭୁ ସବୁ ଦେଉଛନ୍ତି ଆମର ଯାହାର ଆବଶ୍ୟକତା, ଏକ ବହୁନାମ ଯେଉଁ ବିଦଧାତି କାମାନ, ସିଏ ନିତ୍ୟ ଆମେ ମଧ୍ୟ ନିତ୍ୟ, ନିତ୍ୟ ନିତ୍ୟା ନାମ, ଚେତନ ଚେତନ ନାମ, ସିଏ ଚେତନଶୀଳ ଆମେ ମଧ୍ୟ ଚେତନଶୀଳ, କିନ୍ତୁ ସିଏ ହେଉଛନ୍ତି ଏକ ବଚନରେ ଆମେ ହେଉଛୁ ବହୁ ବଚନରେ, ଏକ ବହୁନାମ, ସେ ଏକ ହେଲେ ମଧ୍ୟ ଯେତେ କୋଟି କୋଟି ଅନନ୍ତ କୋଟି ଜୀବ ଅଛନ୍ତି ସମସ୍ତଙ୍କର ବିଦଧାତି କାମାନ, ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରନ୍ତି। ଇଂରାଜୀରେ ଗୋଟେ ପ୍ରଭାବ ରହିଛି, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍, ଆମର ଯାହା ଦରକାର ହେଉଛି ଖାଲି ଆପ୍ଲିକେସନ୍ ଦେଇଦେଲେ ଭଗବାନ କହିଲେ ନିଅ, ସାଙ୍କ୍ସନ୍ କରିଦେଲେ ଭଗବାନ, ସାଙ୍କ୍ସନିଂ ଅଥରିଟି, ଅନୁମନ୍ତା ଉପଦଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମିତି ଚାପ୍ୟୁକ୍ତ ଧେସ୍ମିନ୍ ପୁରୁଷ ପର, ସେ ସବୁ ଦେଖୁଛନ୍ତି, ଅନୁମତି ଦେଉଛନ୍ତି, ଉପଦଷ୍ଟା ଅନୁମନ୍ତା ଚ ଭର୍ତ୍ତା ଭକ୍ତା, ସିଏ ସବୁ ପ୍ରକୃତରେ ସମସ୍ତଙ୍କର ପାଳନକର୍ତ୍ତା ସିଏ, ଏବଂ ସିଏ ମଧ୍ୟ ଉପଭୋଗକାରୀ, ସିଏ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଧେସ୍ମିନ୍ ପୁରୁଷ ପର, ସେ ହେଉଛନ୍ତି ପରମ ପୁରୁଷ ସିଏ। ତେଣୁ ରାଧାରାଣୀ ସେ ତ ଭଗବାନଙ୍କର ଶକ୍ତି ଆନନ୍ଦ ଶକ୍ତି ଆନନ୍ଦଦାୟିନୀ ଶକ୍ତି ଲହାଦିନୀ ଶକ୍ତି ତେଣୁ ତଥାପି ସେ ଚିନ୍ତା କରୁଛନ୍ ଯଦି ଉପେକ୍ଷା କରିଦେବେ ମୋର କ'ଣ ହବ ଗତି ହେବ ତେଣୁ ଏଇ ଯେତେବେଳେ ଆଶଙ୍କା କରୁଥିଲେ ସେତେବେଳେ ଯେତେବେଳେ ଦେଖିଦେଲେ ଭ୍ରମରକୁ ତାଙ୍କର ଆନନ୍ଦ ହେଇଗଲା ଯାହା ହଉ ମୋର କାନ୍ତ ମୋର ଏତେ ଦୋଷ ଶୁଣିଲେ ମଧ୍ୟ ମୁଁ ତାଙ୍କୁ ଏତେ ତିରସ୍କାର କଲି ଏତେ ପ୍ରକାର ଗାଳି ଦେଲି କିନ୍ତୁ ତଥାପି ସେ ମୋତେ ଉପେକ୍ଷା କରିଲେ ନାହିଁ ମୋର ସବୁ ଦୋଷକୁ କ୍ଷମା କଲେ ପ୍ରକୃତରେ ଭଗବାନ ସମସ୍ତେ ଦୋଷକୁ କ୍ଷମା କରନ୍ତି ଆମେ କେତେ ଅପରାଧ କରୁଛେ ସେଥିପାଇଁ କୁହାଯାଇଛି ଆମେ ଶୁଣୁଥିଲେ ସେଦିନ ସପ୍ତମ ସମୟ ପଞ୍ଚମ ଅଧ୍ୟାୟରେ ଶ୍ରବଣ କୀର୍ତ୍ତନ ଏହି ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହନ୍ତି ଆମର ଅନେକ ଅପରାଧ ରହିଛି ଦୋଷରେ ବହୁତ ପ୍ରକାର 32 ପ୍ରକାର ଅପରାଧ ରହିଛି ବରାହ ପୁରାଣରେ ପୁଣି ଅପରାଧ ରହିଛି 18 ନା କେତେ ଏସବୁ ରହିଛି କିନ୍ତୁ ଭଗବାନ ସେଇଟାକୁ ଗ୍ରହଣ ମାନେ ଅପରାଧଟାକୁ ମାନ ଅପରାଧ ବୋଲି ଗ୍ରହଣ କରନ୍ତି ନାହିଁ ସେଥିପାଇଁ ଭଗବାନ ଗୋଟେ ନାଁ ହେଉଛି ଶାନ୍ତ ସବୁ ଅପରାଧକୁ ସେ ସହି ନିଅନ୍ତି ତେଣୁକରି ପ୍ରଭୁପାଦ ମହାରାଜ କହିଛନ୍ତି ଯେ ତୁମେ ଏଇ ଅପରାଧରୁ ମୁକ୍ତ ହେବା ପାଇଁ ଭଗବତ ଗୀତାର ଗୋଟିଏ ଅଧ୍ୟାୟ ପାଠ କର ତେଣୁ ଇଏ ରାଧାରାଣୀ ଚିନ୍ତା କରୁଛନ୍ତି ମୋର ମୋର କାନ୍ତ ମୋର ପ୍ରିୟ କେତେ ଉଦାର ମୋର ଏତେ ଯେଉଁ କହିଲି ଗାଳି ଦେଲି ସବୁ କଲି ସବୁ କିଛିକୁ ଶୁଣିକରି ମଧ୍ୟ ସିଏ ମୋତେ ଉପେକ୍ଷା କରିନାହାନ୍ତି ପୁଣି ମୋ ପାଖକୁ ପଠେଇଛନ୍ତି ତେଣୁ ତାଙ୍କର ମନର ଭାବ ବଦଳିଗଲା ପ୍ରେମା ମୁଦିନା ତତ୍ ଗୌଣ ମଳିନା ମତ୍ କାନ୍ତିନ ପୁନରପି ସଏବ ପ୍ରେଷିତୋ ପୁଣି ତତେ ମୋ ପାଖକୁ ପଠେଇଲେ ପ୍ରେଷିତୋ ତୁ ତୋ ଅତ୍ର ଆୟାତ ତୁଟି ତେଣୁ ସେ ଆସିଲା ତୁ ତ ଅତ୍ର ଆୟା ଅତ୍ର ଆସ ତତ୍ ବର୍ତ୍ତମ ନିରୀକ୍ଷଣମାଣ ଅକସ୍ମାତ୍ ତଂ ବିଲୋକ୍ୟ ସାଦର ମାହ ତାଙ୍କୁ ଅପେକ୍ଷା କରୁଥିଲେ ଆଉ ଆସିବ କି ଆସିବ କି ଆସିବ କି ଏଇଭଳି ଭାବେ ଚିନ୍ତା କରୁଛନ୍ତି ନିରୀକ୍ଷମାଣ ଦେଖୁଛନ୍ତି କେଉଁପଟେ ଆସିଲା କି ଚାରିପଟେ ଦେଖୁଛନ୍ତି ଚାରିପଟେ ଦେଖୁଛନ୍ତି କାହିଁ ଆସିଲା କି ନା ଆସିଲା ନାହିଁ ପଠେଇବେ ନା ପଠେଇବେ ନାହିଁ ଏଇଭଳି ଭାବେ ଦେଖୁଥିଲା ସମୟରେ ପୁନରପି ସାହେବ ପ୍ରସିଦ୍ଧ ଦୂତ ଅତ୍ର ଆୟାତି ଦେଖି ପୁଣି ସେ ଦେଖିଦେଲେ ଜାଣିଗଲେ ମୋତେ ମୋର ମୋର କ୍ଳାନ୍ତ ମୋର ପ୍ରିୟ ତାଙ୍କୁ ପୁଣି ପଠେଇଲେ ତତ୍ ବର୍ତ୍ତମାନ ନିରୀକ୍ଷମାଣ ରଧିଆ ପର୍ଯ୍ୟନ୍ତ ଖାଲି ଦେଖୁଥିଲେ ଆସିବ ନା ନାହିଁ ଆସିବ ନା ନାହିଁ ପଳେଇଗଲା ଆଉ ଆସିବ ନାହିଁ ଏଇଭଳି ଭାବେ ଚାରିଆଡ଼କୁ ଲକ୍ଷ୍ୟ କରୁଛନ୍ତି ଚାରିଆଡ଼କୁ ଲକ୍ଷ୍ୟ କରୁଛନ୍ତି ପଛକୁ ଲକ୍ଷ୍ୟ କରୁଛନ୍ତି ଆଗକୁ ଲକ୍ଷ୍ୟ କରୁଛନ୍ତି ସାଇଡ଼କୁ ଲକ୍ଷ୍ୟ କରୁଛନ୍ତି ଦୁଇ ସାଇଡ଼କୁ ଲକ୍ଷ୍ୟ କରୁଛନ୍ତି ଚାରିଆଡ଼କୁ ଲକ୍ଷ୍ୟ କରୁଛନ୍ତି ନିରୀକ୍ଷମାଣା ବା ଯେଉଁପଟେ ଆସୁଥିଲା ଯେଉଁପଟେ ଦେଖିଥିଲେ ପ୍ରଥମେ ଦୁର୍ଘ ମୋତେ ଛୁଅ ନାହିଁ ବୋଲି ପ୍ରଥମ ଶ୍ଳୋକ କହିଥିଲେ 12 ନମ୍ବର ଶ୍ଳୋକ ମନେ ଅଛି ଦୁର୍ଘ ମୋର ପାଦକୁ ସ୍ପର୍ଶ କରନା ଯେଉଁପଟେ ଆସିଥିଲେ ସେଇପଟେ ଲକ୍ଷ୍ୟ କରୁଛନ୍ତି ବିଶେଷ ଭାବରେ ଏଇପଟେ ଆସିଥିଲା ଏଇପଟେ ମଧ୍ୟ ଆସିବ ବା ତଥାପି କାଳେ ଅଲଗା ବାଟରେ ଆସିବ ସବୁବେଳେ ଦେଖୁଛନ୍ତି ଦେଖି ଦେଖିକିରି ଯେତେବେଳେ ଅକସ୍ମାତ୍ ବିଲୋକ୍ୟ ଦେଖିଦେଲେ କେତେ ଆନନ୍ଦ ତାଙ୍କ ନ ହେଇଥିବ ସାଦର ମାହ ବହୁତ ଆଦର ସହିତ କହୁଛନ୍ତି ସାଦର କରି ସେତେବେଳେ ଦୁର୍ଘ ଦୁର୍ଘ କହୁଥିଲେ ହେ ଛୁନା ତୁ ଗୋଟେ ଅପବିତ୍ର ମଧୁଆଟା ଏସବୁ କେତେ କ'ଣ କହିଛନ୍ତି କିନ୍ତୁ ବର୍ତ୍ତମାନ ବହୁତ ଆଦର କରି କହୁଛ ମାନ ନିଅ ତମେ ମୋର ସମ୍ମାନ ନିଅ ଏସବୁ କହିବେ ତେଣୁ ଆଦରରେ କହୁଛନ୍ତି ହେ ପ୍ରିୟ ସଖ ପ୍ରିୟ ସମ୍ବୋଧନ କରୁ ଏ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି ଏତେ ପ୍ରିୟ ତାଙ୍କୁ ଲାଗିଲା ପ୍ରକୃତରେ ତାଙ୍କୁ ସେଇଭଳି ଭାବରେ ଭାବନା ଆସୁଛି ସେତେବେଳେ କହୁଥିଲେ ତୁ ଦୂର ହ ମୋ ପାଖକୁ ମୋତେ ଛୁନା ଏଇଭଳି ଭାବରେ କହୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ସେ ଲାଗୁଛି ତାଙ୍କୁ ଏ ଭ୍ରମର ଲାଗୁଛି ମୋର ନିଜ ଅଙ୍ଗ ଭଳି ଏତେ ପ୍ରିୟ ଏ ବିଚ୍ଛେଦରେ ଏଇ ମିଳନର ଯେଉଁ ଆନନ୍ଦ ଅଛି ସେଇଟା ଜଣାପଡ଼େ ବା ଅନୁଭବ କରିହୁଏ ଯଦି ବିଚ୍ଛେଦ ନଥାନ୍ତା ମିଳନର ଆନନ୍ଦଟାକୁ ଏତେ ଆମେ ଅନୁଭବ କରିପାରିନଥାନ୍ତେ ମିଳନ ହେଉଛି ତ ହେଉଛି ଆଉ କ'ଣ ଯଦି ଦୁଃଖ ନଥାନ୍ତା ସୁଖର ଆନନ୍ଦକୁ ଆମେ ଅନୁଭବ କରିପାରିନଥାନ୍ତେ ଯଦି କ୍ଷୁଧା ନଥାନ୍ତା କ'ଣ ପ୍ରସାଦ ବା ଏସବୁ ଯେଉଁ ସ୍ୱାଦକୁ ଆମେ ଅନୁଭବ କରିପାରିନଥାନ୍ତେ ଏହିଭଳି ଭାବରେ ଯଦି ରାତ୍ରି ନଥାନ୍ତା ଦିବସର ସୂର୍ଯ୍ୟର ଆଲୋକକୁ ଆମେ ଅନୁଭବ କରିପାରିନଥାନ୍ତେ ଏସବୁ ଆମେ କରିପାରିନଥାନ୍ତେ ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ବିଚ୍ଛେଦରେ ମିଳନର ଆନନ୍ଦଟା ଅନୁଭୂତ ହୁଏ କେତେ ଆନନ୍ଦ ଥିଲା ମିଳନରେ ସେଥିପାଇଁ ଛଟପଟ 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 ହେବେ ଆଉ ଯେଉଁମାନେ ଭଗବାନଙ୍କ ସେବାରେ ବହୁ ରହିଛି ତାଙ୍କର ଆସକ୍ତି ରହିଛି ସେମାନେ ଆସିପାରୁନାହାନ୍ତି ଆଜି ବା ଜଗନ୍ନାଥଙ୍କର ଦର୍ଶନ କରିପାରୁନାହାନ୍ତି, କେମିତି ଛଟପଟ ହେଉଛନ୍ତି ସେମାନେ, ଏଇ ଛଟପଟ ହେଉଥିଲେ ମହାପ୍ରଭୁ ରାଧାରାଣୀ ଯେଉଁଭଳି ଭାବେ ଛଟପଟ ହେଉଛନ୍ତି ଭଗବାନ ବିରୋଧରେ ବିରହରେ, ସେଇଭଳିଆ ଛଟପଟ ହେଉଥିଲେ ମହାପ୍ରଭୁ ରାଧା ଭାବ ଆଣିକି ଆସିଥିଲେ, ରାଧା ଭାବ ଅଙ୍ଗୀକାର କରି ଆସିଥିଲେ। ସ୍ନାନ ଯାତ୍ରା ପରେ ଯେତେବେଳେ ଭଗବାନ ଜଗନ୍ନାଥଙ୍କ ଦର୍ଶନ ହୁଏ ନାହିଁ ସେତେବେଳେ ସେ ରହିପାରନ୍ତି ନାହିଁ, ଧାଇଁ ଯାଆନ୍ତି ଆଲାରନାଥକୁ, ଧାଇଁ ଯାଆନ୍ତି ଭଗବାନ ଦର୍ଶନ କରିବା ପାଇଁ, ଧାଇଁ ଯାଆନ୍ତି ଆଲାରନାଥକୁ। ସେଇଠି ବର୍ଣ୍ଣନା କରାଯାଇଛି, ସେଇଠି ଭଗବାନଙ୍କ ବିରହରେ ଯେଉଁ ଭଗବାନ ପ୍ରାର୍ଥନା କରୁଥିଲେ ସେଇ ପଥରରେ ପ୍ରାର୍ଥନା କରୁଥିଲେ, ସେ ପଥରଟି ତଳି ଯାଇଛି। କ'ଣ ସେ ଶ୍ଳୋକ,
ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ ଶୁଣି ଯାର ଗୁଣଗାଥ, ଶୁଣି ଯାର ଗୁଣଗାଥ, ଶୁଣି ଯାର ଗୁଣଗାଥ, ଏ ମନ ଦୟାଲ ଦାଥ, ଶୁଣି ଯାର ଗୁଣଗାଥ।
କେତେ କେତେ କୃପାମୟ ସେ ପରମ କରୁଣ ବହୁ ଦୁଇଜଣ ନିତାଇ ଗୌରଚନ୍ଦ୍ର ସବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ, ତାଙ୍କର କ'ଣ ପାଷାଣ ବିଦରେ, ପାଷାଣ ବିଦରେ ଯାଇଛି ଜଗନ୍ନାଥଙ୍କ ଦର୍ଶନ କରୁଥିଲେ, ଯେଉଁଠି ଜଗନ୍ନାଥଙ୍କ ଯେଉଁ ଗରଡ଼ଖମ୍ବ ପଛପଟେ ରହିକି ଦର୍ଶନ କରୁଥିଲେ, ପାଦରେ ଯେଉଁ ପଥର ଥିଲା ତରଳି ଯାଇଥିଲା, ଏବଂ ଯେଉଁ ହାତ ଦେଇଥିଲେ ସେ ଆଙ୍ଗୁଠି ବର୍ତ୍ତମାନ ଚିହ୍ନ ମଧ୍ୟ ରହିଛି, ସେ ଚିହ୍ନ ରହିଛି ତରଳି ଯାଇଛି, ପଥର ତରଳି ଯାଇଛି, ପାଦ ପାଖରେ ଯେଉଁ ପଥର ତରଳି ଯାଇଥିଲା ରାଧା ପ୍ରତାପ ଦେବ ତାକୁ ନେଇକରି ଅନ୍ୟ ସ୍ଥାନରେ ରଖିଛନ୍ତି, ଉତ୍ତର ଦିଗରେ ରହିଛି ମହାପ୍ରଭୁଙ୍କର ଚରଣ ଚରଣ ବୋଲି ଲେଖା ହେଇକି ରହିଛି, ସେଠି ମନ୍ଦିରଟେ ହେଇଛି ଛୋଟିଆ ମନ୍ଦିରଟେ, ପାଷାଣ ବିଦରେ ଆଲାରନାଥରେ ସେ ପାଷାଣ ବିଦଳି ଯାଇଛି, କ'ଣ ବିଗଳିତ ହେଇଯାଇଛି ପାଷାଣ ବିଦରେ, ପଶୁପକ୍ଷୀ ଝୁରେ ଯେତେବେଳେ ଯାଉଥିଲେ ବୃନ୍ଦାବନ ଯାଉଥିଲେ ଝାଡ଼ିଖଣ୍ଡ ଦେଇକରି, ସେଠି ପଶୁପକ୍ଷୀମାନେ ସବୁ ଝୁରୁଥିଲେ ତାଙ୍କ ପାଇଁ, ତେଣୁ ସମସ୍ତେ ନୃତ୍ୟ କରୁଥିଲେ କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ହରେ ହରେ। ଭଗବାନଙ୍କ ବିରହରେ ପାଷାଣ ଯେଉଁ ତାଙ୍କର ଭାବ ଦେଖିକିରି ପାଷାଣ ତରଳି ଯାଇଥିଲା, ଏଇ ବିରହରେ ମିଳନର ଯେଉଁ ଆନନ୍ଦଟା ଅନୁଭୂତ ହୁଏ, ତେଣୁକରି ଆମର ଭାବ ହେଉଛି ଏଇଟା ହେଉଛି କ'ଣ, ଏଇଟା ହେଉଛି ବିପ୍ରଳମ୍ବ ଭାବ, ବିପ୍ରଳମ୍ବ ଭାବ, ଭଗବାନଙ୍କଠାରୁ ଆମେ ଦୂରେଇ ଯାଇଛେ, ସେଇଥିପାଇଁ ବିପ୍ରଳମ୍ବ ଭାବରେ ହେ ରାଧେ ହେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହରେ ହେଉଛି ଭଗବାନଙ୍କର ଶକ୍ତି, ହରିଙ୍କର ଶକ୍ତି ହେଉଛି ହରା, ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି, ହେ ହରେ ହେ ରାଧାରାଣୀ ଆମକୁ କୃପା କରନ୍ତୁ, ସେ ରାମ ସେ କୃଷ୍ଣଙ୍କର ସେବାରେ ଆମକୁ ନିଯୁକ୍ତ କରନ୍ତୁ। ଭଗବାନ ଭୁଲିଯାଇ ଆମେ କେତେ କଷ୍ଟ ପାଉଛେ, ତେଣୁ ପୁଣି ସେ ଭଗବାନଙ୍କ ସେବାରେ ଆମକୁ ନିଯୁକ୍ତ କରନ୍ତୁ, ଇଏ ହେଉଛି ମହାମନ୍ତ୍ରର ଭାବ ହେଉଛି ଏଇଟା, ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଇଏ ହେଉଛି ବିପ୍ରଳମ୍ବ ଭାବ, ଭଗବାନଙ୍କର ବିରହରେ ଆମେ ତାଙ୍କର ଏଇଟା ପ୍ରାର୍ଥନା କରୁଛେ ପୂଜା କରୁଛେ, ଅଇ ନନ୍ଦ ତନୁଜ କିଙ୍କରଂ ପତିତଂ ମାଂ ବିସ୍ମେ ଭାମଧୁ କୃପୟା ତବ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟା ନୟନଙ୍ଗଳ ଶ୍ରୁଧାରୟା ବଦନଙ୍ଗଦୃଧୟାଗ୍ରା ପୁଲକେଇ ନିଚିନ୍ତ ବବୁ କଦା ତବ ନାମ ଗ୍ରହଣ ଭବିଷ୍ୟତି। ଏହି ସ୍ତର ହାସିବା କଥା, ନୟନଙ୍ଗଳଦସ୍ରୁ ଧାର, ନୟନରୁ ଧାର ଲୋତକ ଧାର ବହୁଥିବ, ଗଳଦସ୍ରୁ ଧାରୟା ବଦନରୁ ଗଦଗଦର ଦେହା କଥା କହିପାରୁନଥିବେ, ଗଦଗଦ ହେଇ କଥା କହୁଥିବେ, ପୁଲକେଇ ନିଶ୍ଚିତ ଏଇଭଳି ଭାବେ ପୁଲକ ପୁଲକିତ ହେଉଥିବ, ଶରୀର ପୁଲକିତ ହେଉଥିବ, କଦା ତବ ନାମ ଗ୍ରହଣ ଭବିଷ୍ୟତି, କେବେ ସେ ଅବସ୍ଥା ଆସିବ ପ୍ରଭୁ ଆମର, ଏହି ଭାବରେ ଏଇ କଥାକୁ କହିବା କଥା, କେବେ ଆମର ଆସିବ ସେ ସୌଭାଗ୍ୟ, କେବେ ହେବେ ବୋଲ ସେଦିନ ଆମର କେବେ ହେବ ପ୍ରଭୁ। ଏହିଭଳି ଭାବରେ ଭଗବାନ ବିରହରେ ଯେତେବେଳେ ସନ୍ତପ୍ତ ହେଉଥିଲେ, ସେହି ସମୟରେ ଯେତେବେଳେ ଦେଖିଦେଲେ ପ୍ରିୟ ବ୍ୟକ୍ତିକୁ ଦେଖିଦେଲେ, କେତେ ଆନନ୍ଦ ରାଧାରାଣୀଙ୍କର, ତେଣୁ ସେହି ଆନନ୍ଦ ଭାବରେ ବର୍ତ୍ତମାନ ଏଇ କଥାଟି କହୁଛନ୍ତି, ସାଦର ମାହ ଦେଖିଦେଲେ ଆସିଗଲା ଆନନ୍ଦ ହେଇଗଲା ତାଙ୍କର, ସେଠୁ ବହୁତ ଆଦରରେ କହୁଛନ୍ତି, ଯାହା ସେତେବେଳେ ପ୍ରଥମେ କହୁଥିଲେ ଦୂର୍ବ ମଦ୍ୟପ ଲମ୍ପଟ ଏବେ ସବୁ କହୁଥିଲେ, ସବୁ କେତେ କଥା କହୁଥିଲେ ଦୂର୍ବ, ଏ ବର୍ତ୍ତମାନ ଆଦର କଲେ, ଆଦରରେ ତାକୁ ତାଙ୍କୁ ଅଭ୍ୟର୍ଥନା କରୁଛନ୍ତି, ସ୍ୱାଗତମ ଭୋ ସ୍ୱାଗତ କହୁଛନ୍ତି। କ'ଣ ନା, ହେ ପ୍ରିୟ ସଖ, ହେ ପ୍ରିୟ ସଖା, ମତ୍ ପ୍ରିୟସ୍ୟ ସଖେ, ମୋର ପ୍ରିୟଙ୍କର ସଖା, ତେଣୁ ତୁମେ ମଧ୍ୟ ମୋର ପ୍ରିୟ, ପ୍ରିୟଙ୍କର ପ୍ରିୟ, ମୋର ପ୍ରିୟ ଡବଲ ପ୍ରିୟ ହେବେ, ପ୍ରିୟଙ୍କର ପ୍ରିୟ, ତେଣୁ ମତ୍ ପ୍ରିୟସ୍ୟ ସଖେ ପୁନରାଗା, ପୁଣି ଆସିଲ, ମତ୍ ବାକ୍ ମତ୍ ବାକ୍ସ ବାକ୍ସର ତାଡ଼ିତୋପି ସୋ ସୋ ସାତ୍ ଗୁଣେନ ମତ୍ ଅପରାଧ ଅଗଣିତ ଆଗା। ମୁଁ ଯେଉଁ ମତ୍ ଭାକ୍ସର ଜୁହାରେ ଏଭଳି ରହିଛି, ଜୁହା ଶକ୍ତି, ଜୁହାର କୁହାଯାଇଛି, ଯେଉଁ ଜୁହା ଯଦି ଜଣେ ଜଣେ ତାକୁ ଦଣ୍ଡ ଦେବ, ସେ ଯେତିକି ତାକୁ ଦୁଃଖ ନ ଲାଗିବ, କଥାରେ ଏଭଳି ଭାବରେ କହିଦେବ, କଥା ଟିକେ କହିଦେଲେ କଥା ରୂପକ ଖଡ଼ଗ ତାକୁ ବହୁତ ଦୁଃଖ ଦିଏ ସେଇଟା। କାହିଁକି ଯେଉଁ କୁହାଯାଇଛି ଜଣେ ଦଣ୍ଡ ଦେବ ବା ତାକୁ ପୀଡ଼ା ଦେବ ସେଇଟା ପୁଣି ଠିକ୍ ହେଇଯିବ, କିନ୍ତୁ ଏଇ ଯେଉଁ ବାକ୍ୟ ଗୋଟେ କହିଥିଲା ସେ ବାକ୍ୟଟାକୁ ସେ ଭୁଲିପାରିବ ନାହିଁ, ଏମିତି ମଧ୍ୟ କହିଲା ଜୀବନ ଶେଷ ପର୍ଯ୍ୟନ୍ତ ସେଇଟା ରହିଥିବ, ଜୀବନର ଶେଷ ପର୍ଯ୍ୟନ୍ତ ସେଇଟା ରହିଥିବ ଏମିତି ମଧ୍ୟ କହିଲା, ତାକୁ ଦେଖିଲା ମାନେ ଖାଲି ସେଇ କଥା ଆସିବ, ମୋତେ ଏମିତି କହିଲା, ଏଭଳି ମୋତେ କହିଲା, ଆଉ ଯେତେ ତାର ଭଲ ମନ୍ଦ ହେଉ ସେ କିଛି ଆସିବନି, ସେଇ ଗୋଟିଏ କଥା ଆସିବ, ମୋତେ ଏଭଳି କହିଲା ବାକ୍ୟ। ଦେଖ ଜୁହାଟା କେତେ, ସେଥିପାଇଁ କୁହାଯାଇଛି ଜୁହାର ଯେଉଁ ରହିଛି ସଂଯମ ହେଉଛି କ'ଣ, ଅନୁଦ୍ବେଗ କରଂ ବାକ୍ୟମ, ଯେଉଁ କଥା କହିବ ଉଦ୍ବେଗ ପ୍ରଦାନ କରିବ ନାହିଁ, ଉଦ୍ବେଗ ଦେଇଦେଲେ ସେ କଥାଟାକୁ ସେ ଭୁଲିପାରିବ ନାହିଁ, ଏଭଳି ମୋତେ କହିଲା। ଯେଉଁ କୁହାଯାଇଛି ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନେ କ'ଣ ଅବାଚ୍ୟ ବାଦାଂଶ ବହୁନ ବଧିଛନ୍ତି ତବାହିତା ନିନ୍ଦିତ ତମ ସାମର୍ଥ୍ୟ ତଥା ଦୁଃଖତର କି, ତମକୁ ଯେଉଁ ନିନ୍ଦା କରିବେ ଆଠର ଗୋଟେ ବଡ଼ ଦୁଃଖ ଅଛି। ଆଉ ଗୋଟେ ଶ୍ଳୋକ ଅଛି କ'ଣ, ସେଇଟା ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନଙ୍କୁ ଏଇ ଅପମାନଟା ମୃତ୍ୟୁ ସମାନ, ମୃତ୍ୟୁକୁ ବରଂ ଶ୍ରେୟ କରିବେ, ଅପମାନ ସହି କରିପାରିବେ ନାହିଁ, କ'ଣ ସେ ଶ୍ଳୋକ, ତେଣୁ ନିନ୍ଦତି ତମ ଦୁଃଖମ ତଥା ଦୁଃଖ ତରଂ ନୁ କିମ୍, ଆଠର ବଡ଼ ଦୁଃଖ ଅଛି। ଏଇଟା ହେଉଛି ଅନାତ୍ମା ବିଷୟରେ ଭଗବାନ କହିଲେ, ଇଏ ହେଉଛି ସାଂଖ୍ୟ ଯୋଗ, ଆତ୍ମା ଏବଂ ଅନାତ୍ମା ବିଷୟରେ ଭଗବାନ କହିବେ ଯେ ଅକୃତିଂ ଚାବି ଭୂତାନି କଥା ସନ୍ଦେହ ସମ୍ଭାବିତ ସେ ଚାକୃତି ମରଣା ଜାତି ଉଚ୍ଚତେ। ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଯଦି ଅକୀର୍ତ୍ତି ହେଇଗଲା ଗୋଟିଏ କଥା କହିଦେଲେ ମରଣାଦେବୀ ଉଚ୍ଚତେ, ତାଙ୍କୁ ମୃତ୍ୟୁଠାରୁ ମୃତ୍ୟୁଟାକୁ ସେ ଶ୍ରେୟସ୍କର କରିବେ କିନ୍ତୁ ନିନ୍ଦାକୁ ସେ ସହିପାରିବେ ନାହିଁ, ଆତ୍ମାହୁତି ଦେଇଦେବେ। ଏଭଳି ସମ୍ଭାବିତ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କ କଥା କୁହାଯାଉଛି ଏ କଥା ଜୁହା, ସେଥିପାଇଁ ଜୁହା ସଂଯମଟା ବହୁତ ଆବଶ୍ୟକତା ରହିଛି ଜୁହାକୁ ଆମେ, ସେଥିପାଇଁ ଏ ତପସ୍ୟା ଅନୁଦ୍ବେଗ କରଂ ବାକ୍ୟଂ ସତ୍ୟଂ ପ୍ରିୟଂ ଗୀତଂ ତଜତ୍ ସ୍ୱାଧ୍ୟାୟ ବ୍ୟସନ କହିବ ବାଙ୍ଗମୟ ତପ ଉଚ୍ଚତେ। ଏ ବାଣୀର ତପସ୍ୟା, ସ୍ୱାଧ୍ୟାୟ ବାଣୀର ତପସ୍ୟା ଆସିବନି, ଯଦି ସ୍ୱାଧ୍ୟାୟ ନ କରିବ ବାଣୀର ତପସ୍ୟା ଆସିବ ନାହିଁ, ସବୁବେଳେ ଉଦ୍ବେଗକର ବାକ୍ୟ ଆସୁଥିବ ତାଙ୍କଠାରୁ। ଯଦି ମହାପ୍ରଭୁ କହିଲେ ରଘୁନାଥ ଦାସ ଗୋସ୍ୱାମୀଙ୍କୁ ଯେଉଁ କାହାକୁ ନିନ୍ଦା କରିବ ନାହିଁ ବା ଏମିତି ଗୋଟେ କ'ଣ ଅଛି କଥା, ଘରର ଉଦ୍ବେଗ ଦେବ ନାହିଁ କାହାକୁ, ଦେବ ନାହିଁ ଉଦ୍ବେଗ ଦେବ ନାହିଁ କାହାକୁ, ଭକ୍ତଙ୍କର ଇଏ ହେଉଛି ଗୁଣ ହେଉଛି ଏଇଟା, ଭକ୍ତ କାହାକୁ ଏଭଳି ଭାବରେ କଥା କହିବେ ନାହିଁ, ଉଦ୍ବେଗ ପ୍ରଦାନ କରିବ ଏଇଭଳି ଭାବରେ। ତେଣୁ ଜୁହା ବାଚ ବେଗମ କହିବାର ବେଗ ରହିଛି, ଜୁହାକୁ ବହୁତ କଥା ଆସିବ କିନ୍ତୁ ତାକୁ ସଂଯମ କରିବାକୁ ପଡ଼ିବ, ସଂଯମ ଯଦି ନ କରିପାରିବ ସେ ଜୁହାର ତପସ୍ୟା କରିପାରିଲେ ନାହିଁ। ତେଣୁ ଇଏ ସମସ୍ତେ ଏମାନେ ହେଉଛନ୍ତି କ'ଣ, ଏମାନେ ହେଉଛନ୍ତି ଅଧୀର, ଏମାନେ ସମସ୍ତେ ବାଚ ବେଗମ ମନସା କୃଧ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ ଏଇସବୁ ବେଗ ରହିଛି, ସେମାନେ ଅଧୀର ଅବସ୍ଥାରେ ରହିଛନ୍ତି, ଏଇଟାକୁ ଯିଏ କଣ୍ଟ୍ରୋଲ କରିପାରିବ ସିଏ ଧୀରରେ ପରିଣତ ହୋଇଯିବ, ସିଏ କ'ଣ, ସିଏ ହେବ ଜଗଦ୍ଗୁରୁ, ସର୍ବମପି ପୃଥିବ୍ୟାଂ ସହ ଶିଷ୍ୟାତ୍, ଜଗଦ୍ଗୁରୁ ସିଏ ହେବେ, କଥାକୁ ଏଇଭଳି ଭାବରେ ନିୟନ୍ତ୍ରଣ କରିପାରିବେ, କଥା ଜୁହାକୁ ନିୟନ୍ତ୍ରଣ କରିପାରିବେ। ତେଣୁ ଏଠି ଯେଉଁ କହିଲେ କଥା କାହିଁକି ଆସିଲା, ହଁ ବର୍ତ୍ତମାନ ସେତେବେଳେ କହୁଥିଲେ ତାକୁ ଦୁର୍ଗ ମଦ୍ୟପ ଏହିଭଳି ଭାବରେ ସବୁ କହୁଥିଲେ, ତମେ ସେ ଲମ୍ପଟକର ସଖା, ତେଣୁ ଏହିଭଳି ଭାବରେ ତାକୁ ବହୁତ ପ୍ରକାର ଗାଳି ଦେଇଛନ୍ତି। ବର୍ତ୍ତମାନ ବର୍ତ୍ତମାନ ତାକୁ ବହୁତ ଆଦର କରୁଛନ୍ତି। ହେ ପ୍ରିୟ ସଖ, ମତ୍ ପ୍ରିୟସ ସଖେ ପୁନରାଗା, ମୋର ଯେଉଁ କଥା ଶୁଣିକିରି ମୋର ପ୍ରିୟ ସେ ସେଇଟାକୁ ଗଣିଲେ ନାହିଁ, ପୁଣି ତାକୁ ପଠେଇଲେ ପୁନରାଗା ଅଗଣିତ, ସେଇଟାକୁ ମୋର ଗଣିଲେ ନାହିଁ ମୋର ଦୁଃଖଟା। ଭଗବାନଙ୍କର ଇଏ ହେଉଛି ଗୁଣ, ବଦ୍ଧ ଜୀବ ଆଉ ମୁକ୍ତ ଜୀବ ଭିତରେ ତଫାତ ହେଉଛି ଏଇଟା। ଭଗବାନ କଥା କ'ଣ କହିବା, ବଦ୍ଧ ଜୀବ କ'ଣ, ସିଏ ଅନ୍ୟର ଦୋଷ ଦେଖିବ, ଗୁଣ ଦେଖିପାରିବ ନାହିଁ। କିନ୍ତୁ ମୁକ୍ତ ଜୀବ ସିଏ ଅନ୍ୟର ଦୋଷ ଦେଖିପାରିବେ ନାହିଁ, ସେ ଖାଲି ଗୁଣ ହିଁ ଦେଖିବେ, ଗୁଣ ହିଁ ଦେଖିବେ। ଏ ବିଷୟରେ ପ୍ରସଙ୍ଗରେ କୁହାଯାଇଛି ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପାଖକୁ ବହୁତ ତାଙ୍କର ଶିଷ୍ୟ ସବୁ ଅଛନ୍ତି। ସେ ଜଣଙ୍କ ଶିଷ୍ୟ ବିରୁଦ୍ଧରେ କହିଲେ, ବହୁତ କଥା କହିଲେ, ବହୁତ କଥା କହିଲା ପରେ ତାଙ୍କୁ ପଚାରିଲେ ସିଏ ତାର କିଛି ଭଲ ଗୁଣ ଅଛି ନା, ହଁ ଅଛି ହେଲା ସେଇଟା କୁହ, ଖରାପ ଗୁଣ କାହିଁ କହୁଛ, ହଁ ଭଗବାନ ଦେଖିବେନି ଆମର ଏତେ ସବୁ ଦୋଷ ରହିଛି, ଆମର ଦୋଷର ସମୁଦ୍ର ରହିଛି, ଦୋଷର ସମୁଦ୍ର ଭିତରେ ଗୋଟିଏ ଡ୍ରପ୍ ରହିଛି ଭଲ ଗୁଣ, ଗୋଟିଏ ଡ୍ରପ୍ ରହିଛି, କିନ୍ତୁ ଭଗବାନଙ୍କୁ ଦୋଷ ସମୁଦ୍ର ଦେଖାଯିବନି, ତାକୁ ସେଇ ଗୋଟିଏ ଡ୍ରପ୍ଟା ତାକୁ ସମୁଦ୍ର ଭଳିଆ ଲାଗିବ। ଏ ଚତୁର୍ଥ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି, ବହୁତ ସୁନ୍ଦର ଭାବରେ ଲେଖା ହେଇଛି, ଶିବଜୀଙ୍କ ପ୍ରସଙ୍ଗରେ ସେଇଟା କୁହାଯାଇଛି। ଇଏ ହେଉଛି ମୁକ୍ତ ଜୀବର ଲକ୍ଷଣ ହେଉଛି ଏଇଟା, ବଦ୍ଧ ଜୀବର ଲକ୍ଷଣ ତାର ଲକ୍ଷ୍ୟ ଦୋଷ ଥାଉ ଏ ଲୋକ ଗୁଣ ଥାଉ, ଗୋଟିଏ ଦୋଷ ଅଛି ମାନେ ସେଇଟାକୁ ଗାଳି ହେଉଥିବେ, ଏମିତି କଲା ସେମିତି କଲା ସବୁବେଳେ ଜୀବନ ସାରା ଗାଳି ହେଉଥିବେ, ସେଇଟାକୁ ଗାଉଥିବେ, ଇଏ ହେଉଛି ବଦ୍ଧ ଜୀବ। ମୁକ୍ତ ଜୀବ, ହଁ ମୁକ୍ତ ଜୀବ ତାର ଦୋଷ ଦେଖନ୍ତି ନାହିଁ। କିନ୍ତୁ ଭାଗବତ ଶ୍ଳୋକଟି ଅଛନ୍ତି ଏକାଦଶ ସ୍କନ୍ଧ ଅଠେଇଶ ଅଧ୍ୟାୟରେ, ପର ସ୍ୱଭାବ କର୍ମଣି ନ ପ୍ରଶଂସେତ୍ ନ ଗାର୍ହେତ୍, ପରର ସ୍ୱଭାବ ବା କର୍ମକୁ ପ୍ରଶଂସା କରିବ ନାହିଁ କି ନିନ୍ଦା କରିବ ନାହିଁ। ଅନ୍ତତଃ ପକ୍ଷେ ଆମେ ନିନ୍ଦା ପ୍ରଶଂସା ନ କରିପାରିଲେ ମଧ୍ୟ ଆମେ ତାଙ୍କୁ ପ୍ରଶଂସା କରିପାରିବା ନାହିଁ, କାହିଁକି ଆମର ରହିଛି ଈର୍ଷା ରହିଛି, ଅସୂୟା ରହିଛି, ଈର୍ଷା ରହିଛି, ଆମେ ପ୍ରଶଂସା କରିପାରିବା ନାହିଁ। କିନ୍ତୁ ପ୍ରଶଂସା ନ କରିପାରିଲେ ମଧ୍ୟ ଅନ୍ତତଃ ପକ୍ଷେ ଚୁପ୍ ରହିବା, ତାଙ୍କ ନିନ୍ଦା କରିବା ନାହିଁ, ଚୁପ୍ ରହିବା, ଅନ୍ତତଃ ପକ୍ଷେ ଜିହ୍ୱାକୁ ସଂଯତ କରିବା, ଇଏ ହେଉଛି ଜିହ୍ୱାର ତପସ୍ୟା, ଜିହ୍ୱାର ତପସ୍ୟା ହେଉଛି ଏଇଟା। ତେଣୁ ଯାହା ହଉ, ଏହିଭଳି ଭାବରେ ବହୁତ ଆନନ୍ଦରେ ହେ ପ୍ରିୟ ସଖ ପୁନରାଗା, ଆଂ ଜାନାସି ପ୍ରେୟସ୍ୟ ମୟାତି ପ୍ରେମତା ମଦ୍ ଅପରାଧ କୋଟି କୋଟି, ମୋର କୋଟିଏ ଅପରାଧ ଥିଲେ ମଧ୍ୟ ସେଇଟାକୁ ଅପିଗଣନ୍ତା, ସେଇଟାକୁ ଗଣନା କରିନାହାନ୍ତି ମୋ ପ୍ରିୟ, ଅପଗଣନ୍ତା ତେନେଇବ କିଂ ପ୍ରେଷିତ, ତହରି ସିଏ କି ତୁମକୁ ପୁଣି ପ୍ରେରଣ କଲେ ମୋର ଅପରାଧକୁ ନ ଗଣିକିରି, ତୁମକୁ ପୁଣି ପ୍ରେରଣ କଲେ କି ବରୟ ବୃଣୁ, ତେଣୁ ସେତେବେଳେ କହିଥିଲେ ମୁଁ କ'ଣ, ଆମେ ଅଗୃହାଣା, ଆମେ ଘର ନାହିଁ, ତୁମେ କେଉଁଠି କରିବ ତୁମର ସଡ଼ଙ୍ଗରେ, ତୁମେ ଦେଢ଼ ଗୁଣ ପଶୁ, ତୁମ ବୁଦ୍ଧି ନାହିଁ, କେଉଁଠି ଯାଚନା କରିବା କଥା, କେଉଁଠି ଭିକ୍ଷା କରିବା କଥା ଜାଣିନାହ, ଯାହା ସେଇ ତାଙ୍କର ବିଜୟ ସଖେ ସଖୀ, ତାଙ୍କର ବିଜୟ ସଖଙ୍କର ସଖୀ ଯେଉଁମାନେ ଅଛନ୍ତି, ପତ୍ନୀ ଅଛନ୍ତି ବା ତାଙ୍କ ପ୍ରିୟସୀ ଅଛନ୍ତି, ତାଙ୍କୁ ସେଇଠି ଯାଅ, ସେ ଦେବେ ତୁମକୁ ବହୁତ ବର ଦେବେ, ବହୁତ ଭିକ୍ଷା ଦେବେ, ଆମେ ଅଗୃହାଣା, ଆମର ଘର ନାହିଁ, ଆମେ ତୁମକୁ କ'ଣ ଦେବୁ, ଆମ ପାଖରେ ତ କିଛି ନାହିଁ। ଯଦି ସେ କହିବେ ଆପଣଙ୍କର ଯେଉଁ ଯେଉଁ ବସ୍ତ୍ର ବା ଯେଉଁ ଅଳଙ୍କାର ଯେଉଁ ଫିଙ୍ଗି ଦେଉଛ ସେଇଟାକୁ ଦିଅ, ନା ନା କିଛି ତତେ ଦେବି ନାହିଁ, ଏଭଳି କହିଥିଲେ। କିନ୍ତୁ ବର୍ତ୍ତମାନ ବରଂ ବୃଣୀଶ୍ୱ, କ'ଣ ଦରକାର କୁହ ମୁଁ ଦେବି ତୁମକୁ, କ'ଣ ବରଂ ବୃଣୀଶ୍ୱ ବରୟ ବୃଣୁ କି ମନୁରୁନ୍ଧେ, କ'ଣ ଦରକାର କୁହ କି ମନୁରୁନ୍ଧେ, ଅନୁରୋଧ ସେ କାମ ଆସି, କ'ଣ ଦରକାର ତୁମର, କ'ଣ କାମନା ଅଛି କୁହ, ମୁଁ ପୂରଣ କରିବି। ସମସ୍ତଙ୍କର ସମସ୍ତ କାମନା ସେ ପୂରଣ କରନ୍ତି ଭଗବାନ, ସମସ୍ତଙ୍କର ସମସ୍ତ କାମନା ସେ ପୂରଣ, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜିତ ପୁରୁଷଙ୍କରମ, ଯାହାର କୌଣସି କାମନା ନଥାଉ ବା ସବୁକିଛି କାମନା କରୁଥାନ୍ତୁ ବା ମୁଖ୍ୟ ପ୍ରାପ୍ତ ହେବା ପାଇଁ ଚାହାନ୍ତୁ, ସମସ୍ତଙ୍କର ସିଏ ଯଦି ଭକ୍ତି କରିବା ସବୁକିଛି ପୂରଣ ହେବ। ଯାହାଙ୍କର ଅକାମ ଯାହାଙ୍କର କିଛି କାମନା ନାହିଁ ତାଙ୍କର କ'ଣ ପୂରଣ ହେବ, କାହିଁକି ଭକ୍ତି କରିବେ? ଅକାମ ତାଙ୍କର କିଛି କାମ ନାହିଁ, କାହିଁକି ସେ ଭକ୍ତି କରିବେ? କାହିଁ କରିବେ? ଅକାମ ତାଙ୍କର କିଛି କାମନା ନାହିଁ, କାହିଁକି ଭକ୍ତି କରିବେ? ତାହେଲେ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗେନ ଜଜିତ, ତାଙ୍କର କିଛି କାମନା ନାହିଁ, କାହିଁକି ଭଗବାନ ପୂରଣ ହେବ? ଭଗବାନ ଭକ୍ତି କରିବେ କାହିଁକି? ନା, ଇଏ ହେଉଛି ଶୁଦ୍ଧ ଭକ୍ତ। ଶୁଦ୍ଧ ଭକ୍ତଙ୍କର କିଛି କାମନା ନଥାଏ। ଏଇ ଶ୍ଳୋକଟି କହିଲେ ସେଥିପାଇଁ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶ୍ଳୋକଟି ଆସୁଛି। କ'ଣ ନା କ'ଣ ଆତ୍ମାରାମ ଆତ୍ମାରାମ ସେ ମୁନୟୋ ନିର୍ଗନ୍ଥାପିରୁ କର୍ମେ କୁର୍ବନ୍ତି ଅହିତକିଂ ଭକ୍ତି ମିତମ୍ଭୂତ ଗଣ ହରି। କୌଣସି ହେତୁ ନଥିଲେ ମଧ୍ୟ ସିଏ ଭକ୍ତି କରିବେ, କାରଣ ଇତମ୍ଭୂତ ଗୁଣ ହରି, ଭଗବାନଙ୍କର ଏଇଭଳି ଭାବରେ ଗୁଣ ରହିଛି। ଏ ଶ୍ଳୋକଟିର 61 ଅର୍ଥ ଆତ୍ମାରାମ, ସେମାନେ ଆତ୍ମାରେ ଆନନ୍ଦିତ ପ୍ରାପ୍ତ ହେଉଛନ୍ତି, କାହିଁକି କାହାର ଭଜନ କରିବେ? ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ତାଙ୍କର କିଛି ଦରକାର ନାହିଁ। ଆତ୍ମାରାମ ସିଏ ନିର୍ଗନ୍ଥା, ନିର୍ଗନ୍ଥା କହିଲେ ଯେଉଁମାନଙ୍କର କୌଣସି ବନ୍ଧନ ନାହିଁ, ନିର୍ଗନ୍ଥା ବା କୌଣସି ଶାସ୍ତ୍ର ପଢ଼ିନାହାନ୍ତି, ନିର୍ଗନ୍ଥା। ଆତ୍ମାରାମ ସେ ମୁନୟ ମୁନି, ଯେଉଁମାନେ ମୁନି ମନନଶୀଳ ମୁନି, ନିର୍ଗନ୍ଥା ଆପି ଉରୁକ୍ରମେ କୁର୍ବନ୍ତି ଅହିତକି ଭକ୍ତି। ଉରୁକ୍ରମ ସିଏ ଭଗବାନ, ଉରୁକ୍ରମ ତାଙ୍କ ଅଦ୍ଭୁତ କ୍ରମ ସବୁ ରହିଛି, ଅଦ୍ଭୁତ କ'ଣ ଅଦ୍ଭୁତ ଲୀଳା ସବୁ ରହିଛି, ତାଙ୍କୁ ସେମାନେ ଭକ୍ତି କରନ୍ତି। ଇତମ୍ଭୂତ ଗୁଣ ହରି, ଭଗବାନଙ୍କର ଏଇଭଳି ଭାବରେ ଗୁଣ ରହିଛି, ହରି ସିଏ ସମସ୍ତଙ୍କ ମନକୁ ଆକର୍ଷଣ କରିବେ। ଏଇ କାହିଁକି କୁହାଗଲା ନା, ଯେତେବେଳେ ଏ ପ୍ରଶ୍ନ ପଚାରିଥିଲେ ସ୍ୱର୍ଣ୍ଣକାଦି ଋଷିମାନେ ପଚାରିଥିଲେ ଯେ ସିଏ ତ ଆତ୍ମାରାମ ଥିଲେ, ସୁଖଦେବ ଗୋସ୍ୱାମୀ ସିଏ ତ ଆତ୍ମାରାମ ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଜନ୍ମରୁ ପଳେଇ ଯାଇଥିଲେ, ତାହେଲେ ସିଏ କାହିଁକି ଏତେ ବଡ଼ ବୃହତ୍ ଗ୍ରନ୍ଥକୁ ଅଧ୍ୟୟନ କଲେ? ଏ ପ୍ରଶ୍ନଟି ଥିଲା ସ୍ୱର୍ଣ୍ଣକାଦି ଋଷିମାନଙ୍କର। ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକଟି କହିଥିଲେ, ଭଗବାନଙ୍କର ଏଭଳି ଗୁଣ, ଇତମ୍ଭୂତ ଗୁଣ ହରି, ସମସ୍ତେ ଆକର୍ଷିତ ହେବେ, ଏଭଳି କେହି ନାହିଁ ଏମାନେ ଆକର୍ଷିତ ହେବେ ନାହିଁ, ସେମାନେ ଆକର୍ଷିତ ହେବେ। ତାହେଲେ ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ସେମାନେ କ'ଣ କରୁ, ସେମାନେ କାହିଁ ଆକର୍ଷିତ ହୋଇପାରୁନାହାନ୍ତି? ଏ ପ୍ରଶ୍ନ ଆସିବ, ଏ ପ୍ରଶ୍ନ ଆସିବ ନା? ସେଇଟା ହେଉଛି ଯେମିତି ଚୁମ୍ବକ, ଚୁମ୍ବକଟା ଲୁହାକୁ ଟାଣିବ, କିନ୍ତୁ ଲୁହାରେ ଯଦି କଳଙ୍କି ହୋଇଯାଇଛି ତାହେଲେ ସେ ଚୁମ୍ବକ ଆଉ ଟାଣିପାରିବ ନାହିଁ। ସେଇଭଳି ଘଟଣା ଆମ ଶରୀରରେ କଳଙ୍କି ହୋଇଯାଇଛି, ଆମେ ଲୁହା ହେଲେ ମଧ୍ୟ କଳଙ୍କି ଲୁହା, ତେଣୁ ଭଗବାନଙ୍କର କଥା ଆମକୁ ଆକର୍ଷଣ କରିପାରୁନାହିଁ, ଆନନ୍ଦ ଦେଉନାହିଁ। ତେଣୁ ଇଏ ଯେଉଁ ରହିଛି ପୁନରାଗା ଆଂ ଜନମ ଧରି ବର, କ'ଣ ଦରକାର ମୋତେ କୁହ, ବର ବର ବୃଣୁ ଯଦବା କମ୍ ଅନୁରୋଧ ତେ ସମ୍ପାଦୟା ମିତ୍ୟାର୍ଥ, ତୁମେ କ'ଣ ଅନୁରୋଧ କରିବା ପାଇଁ ଚାହୁଁଛ କି? ବର ଯଦି ନା ମୋର କିଛି ବର ଦରକାର ନାହିଁ, ଯଦି ସେ କହେ ମୋର କିଛି ବର ଦରକାର ନାହିଁ, ନା ତୋର କ'ଣ ପାଇଁ ଆସୁଛ, କ'ଣ କିଛି କହିବ, ଅନୁରୋଧ କରିବ? ତବ ମଥୁରା ଗମନମେବ ବୃଣୁସ୍ମିତି ଚେତ୍, ଯଦି ସେ କହିବେ ମୋର ଏତିକି ବର ଦରକାର ନା କ'ଣ, ନା ଆପଣ ଚାଲନ୍ତୁ ମଥୁରାକୁ, ମଥୁରାକୁ ଚାଲନ୍ତୁ, ମଥୁରାକୁ ଚାଲନ୍ତୁ ଚେତ୍, ଯଦି କହିବେ, ଯଦି ଯାହାମି ମଥୁରା ମିତ୍ୟୁକ୍ତି ପୁନଃ ପରସ୍ତ୍ରୀ ବେଷ୍ଟିତ ତଂ ତତ୍ର ପଶ୍ୟାନ୍ତିଆ ମେ କ'ଣ ଅବଶ୍ୟଂ ମାନୋ ଭବତି ଇତି ପରାମର୍ଶ ଆହ, ସେଇ କଥା ଚିନ୍ତା କରୁଛନ୍ତି, ମୁଁ ସେଠିକି ଯିବି, ସେ ସେଇ ସ୍ତ୍ରୀ ଲୋକମାନଙ୍କ ପାଖରେ ଥିବେ ପୁଣି, ତେଣୁ ମୋର ଅଭିମାନ ପୁଣି ବଢ଼ିବ, ତେଣୁ ମୁଁ ଆଉ ଏଇ କଥା ଚିନ୍ତା କରି ମନରେ ଭାବିକରି କହୁଛନ୍ତି, ଏ କଥା ଏ ଶ୍ଳୋକଟି କହୁଛନ୍ତି, ସବୁ ଯେଉଁ କଥା କହୁଛନ୍ତି ତା'ର ଭାବ ରହିଛି ନା, ଭାବ ହେଉଛି ଏଇଟା ନୟସି, ଏ ଯେଉଁ କୁହାଗଲା ନା ନୟସି କଥମ ଏହା ଅସ୍ମାନ ଦୁଶ୍ଚର୍ଯ୍ୟ ଦ୍ୱନ୍ଦ୍ୱ ପାର୍ଶ୍ୱ, ମୋତେ କ'ଣ ନେବା ପାଇଁ ଚାହୁଁଛ କି, ଅସ୍ମାନ ମୋତେ ନେବା ପାଇଁ ଚାହୁଁଛ, ଦୁଶ୍ଚର୍ଯ୍ୟ ସିଏ ଏ ଯେଉଁ ସ୍ତ୍ରୀ ଲୋକମାନଙ୍କ ପାଖରେ ଯେଉଁ ରହୁଛନ୍ତି ସେଟାକୁ ସେ ତ୍ୟାଗ କରିପାରିବେ ନାହିଁ, ଦୁଶ୍ଚର୍ଯ୍ୟ ସିଏ ଯେ ନିଶ୍ଚିନ୍ତ ଭାବରେ ସ୍ତ୍ରୀ ଲୋକମାନଙ୍କ ପାଖରେ ରହିଥିବେ, ସେଠି ଦ୍ୱନ୍ଦ୍ୱ ମିଥୁନି ଭାବ ଯଶ୍ୟ ତସ୍ୟ ପାର୍ଶ୍ୱେ, ମିଥୁନି ଭାବ ସ୍ତ୍ରୀ ପୁରୁଷ ଏ ଯେଉଁ ରହିଛି ଦ୍ୱନ୍ଦ୍ୱ ଭାବ ବା ମିଥୁନି ଭାବ ଏଇଟା ଯେଉଁ ରହିଛି ତାଙ୍କ ପାର୍ଶ୍ୱରେ ସେ ଜଣେ ସ୍ତ୍ରୀ ଲୋକ ଯେ ଥିବ, ମୁଁ ଗଲା ମାନେ ମୋର ପୁଣି ଅଭିମାନ ବଢ଼ିବ, ମୁଁ ମୋତେ ନେବା ପାଇଁ ଚାହୁଁଛ, ମୁଁ ଗଲା ମାନେ ସେ ଅସୁବିଧା ହେବ, ତେଣୁ ନନୁ ଏକାକି ତତ୍ର ଅଛି ନା ସ୍ୱାମୀ ନେଇ ସେ ଏକୁଟିଆ ରହୁଛନ୍ତି, କେହି ନାହାନ୍ତି, ସେ କାହାକୁ କୌଣସି ସ୍ତ୍ରୀ ସହିତ ମିଶି ନାହାନ୍ତି ଏପର୍ଯ୍ୟନ୍ତ, ତାଙ୍କର ବିବାହ ବି ହେଇନି, ମଥୁରାରେ କୌଣସି ସ୍ତ୍ରୀ ସହିତ ମଧ୍ୟ ସେ ଯାଇନାହାନ୍ତି, ଦେଖା କରିନାହାନ୍ତି ନା ଇତି ସଶପଥଂ କ'ଣ ବ୍ରଭିମିତେ ଯଦି କହିବେ ମୁଁ ଶପଥ କରି କହୁଛି ସେ ତାଙ୍କର କୌଣସି ସ୍ତ୍ରୀ ସହିତ ସମ୍ବନ୍ଧ ହେଇନି ଏପର୍ଯ୍ୟନ୍ତ, ମଥୁରାରେ କୌଣସି ସ୍ତ୍ରୀ ସହିତ ସମ୍ବନ୍ଧ ହେଇନାହିଁ, ସେ ତ ଗଲେ ମଥୁରାକୁ ଗଲେ ସେଠୁ ଗଲେ ପାଠ ପଢ଼ିବା, ପାଠ ପଢ଼ିବା ଆସିକି ମୋତେ ପଠେଇଛନ୍ତି ଦେବାକୁ, ଆଉ କୌଣସି ସ୍ତ୍ରୀ ସହ ଦେଖା ହେଲା କି ଆ ଭିତରେ, ତେଣୁ ସେ ହେ ସୌମ୍ୟ, ହେ ସୌମ୍ୟ, ସୌମ୍ୟ ଅର୍ଥ ସୋମ, ସୋମ ଯେମିତି ଶୀତଳ ବରା କ'ଣ ଯେଉଁ କହିଲେ କ'ଣ ଯେଉଁ ରହିଛି ଯେଉଁ ଭଗବାନଙ୍କ ନାମ ଯେଉଁ ରହିଛି ଆମେ ନେଉଛେ ନାମ ଦେଉଛେ, ନାମର କ'ଣ ଆଠଟି ରହିଛି ନା କ'ଣ ସେ ନା ପ୍ରଥମେ ହେଉଛି କ'ଣ ଚନ୍ଦ୍ର, ଚନ୍ଦ୍ର ଯେଉଁ ନାହିଁ କି କ'ଣ ଚେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାବଣମ ଶ୍ରେୟ କୈରବ ଚନ୍ଦ୍ରିକା, ଚନ୍ଦ୍ରିକା ବିତରଣମ, ଚନ୍ଦ୍ରିକା ବିତରଣମ, ଖରାଦିନେ ବର୍ତ୍ତମାନ ଯେଉଁ ରହୁଛି ଖରାଦିନ ହେଇଗଲା, ଖରାରେ ଯେଉଁ ରହୁଛି ଏତେ ଉତ୍ତପ୍ତ ହେଇକି ରହୁଛେ, ରାତ୍ରିରେ ଯେତେବେଳେ ଚନ୍ଦ୍ରର ଶୀତଳ କିରଣ ଆସିବ କେତେ ଆନନ୍ଦିତ ନ ହେବା, ସେହିଭଳି ଭାବରେ ନାମର ମହାତ୍ମା ସବୁ ରହିଛି, ଆଠଟି ମହାତ୍ମା ରହିଛି, ମହାପ୍ରଭୁ କହିଛନ୍ତି ଚେତନା ଶିକ୍ଷା ଅଷ୍ଟକମରେ ପ୍ରଥମ ଅଷ୍ଟକ ହେଉଛି ସେଇଟା, ତେଣୁ ସୌମ୍ୟ ତୁମେ ଶୀତଳତା ପ୍ରଦାନ କର, ଆର୍ଯ୍ୟବୁଦ୍ଧି ରସିତି ଭାବ, ଆର୍ଯ୍ୟବୁଦ୍ଧି ଅସି ତୁମର ବହୁତ ସୁନ୍ଦର ବୁଦ୍ଧି ସୌମ୍ୟ, ସ୍ତ୍ରୀରେ ଏବେ ବଧୁ କୁହାଗଲା ନା ସ୍ତ୍ରୀ ବଧୁ ସାକମାସ୍ତେ, ସ୍ତ୍ରୀ ଏବେ ବଧୁ, ସ୍ତ୍ରୀ ହେଉଛନ୍ତି କିଏ ଲକ୍ଷ୍ମୀ, ଲକ୍ଷ୍ମୀ ତାଙ୍କର ବଧୁ ତାଙ୍କ ସ୍ତ୍ରୀ, ସାକଂ ତାଙ୍କ ସହିତ ରହିଛି, ସାକଂ କହିଲେ ସହେ ସହ ସହ ତାଙ୍କ ସହିତ ସବୁବେଳେ ସେ ରହୁଛନ୍ତି, ସତତଂ ତତ୍ର ଉରସି ସବୁବେଳେ କେଉଁଠି ରହୁଛନ୍ତି ତାଙ୍କ ଉରସି ତାଙ୍କ ବକ୍ଷଦେଶ ରହୁଛନ୍ତି, ଶ୍ରୀବତ୍ସ ଚିହ୍ନ ରହିଛି ତାଙ୍କ ବକ୍ଷଦେଶ ରହନ୍ତି, ସେ କିଭଳି ରହନ୍ତି ସେ ଗୋଟେ ଗୋଲ୍ଡେନ୍ ଗୋଲ୍ଡେନ୍ ହେୟାର ଗୋଲ୍ଡେନ୍ ରେଖା ଭଳି ରହନ୍ତି, ସିଏ ସୁବର୍ଣ୍ଣ ରେଖା ଭଳି ରହିଛନ୍ତି ଲକ୍ଷ୍ମୀଦେବୀ, ଭଗବାନଙ୍କ ବକ୍ଷଦେଶରେ ସୁବର୍ଣ୍ଣ ରେଖା ଭଳି ରହିଛନ୍ତି ସିଏ, ଆର ଅର୍ଥ ହେଉଛି ଶ୍ରୀ ଓ ଦେବୀତ୍ୱେନ ନାନ ରୂପ ଆଧାରିତ ସତ୍ୟେ କୃଷ୍ଣ ଯଥା ଅନ୍ୟ ସ୍ତ୍ରୀ, ଆର ଅର୍ଥ ହେଉଛି ଲକ୍ଷ୍ମୀଦେବୀ ତାଙ୍କର ବହୁତ ଶକ୍ତି ରହିଛି, ସେ ସବୁବେଳେ ଏଇଠି ଥାଆନ୍ତି ବକ୍ଷଦେଶରେ ଥାଆନ୍ତି, ସୁବର୍ଣ୍ଣ ରେଖା ଭଳି ରହିଥାନ୍ତି, କିନ୍ତୁ ଯଦି ଯଦା ଅନ୍ୟ ସ୍ତ୍ରୀ ସମ୍ଭୁକ୍ତେ ଯଦି ସେ କୃଷ୍ଣ ଯଦି ଅନ୍ୟ ସ୍ତ୍ରୀ ସହିତ ସଙ୍ଗରେ ଅଛନ୍ତି ତାଙ୍କ ସଙ୍ଗ କରୁଛନ୍ତି, ତାହେଲେ ସିଏ ଏଇଭଳିଆ ସ୍ୱର୍ଣ୍ଣ ରେଖାରେ ରହିଥିବେ, ତଦ୍ ଉରସୀ ତଦ୍ ବକ୍ଷସୀ ତିଷ୍ଠନ୍ତି ତାଙ୍କ ପକ୍ଷରେ ଥିବେ, କିନ୍ତୁ ଯଦି କେହି ନଥିବେ ଅତ୍ର ଯଦା ତମ ଅନ୍ୟ ସ୍ତ୍ରୀ ଓ ନାହାନ୍ତି ଆଉ କେହି ସ୍ତ୍ରୀ ନାହାନ୍ତି ତାହେଲେ କ'ଣ କରିବେ, ତଦା ରେଖା ରୂପତାଙ୍କ ହିତୁଆ ସେ ବକ୍ଷଦେଶରୁ ବାହାରି ଆସିବେ, ରେଖା ରୂପକୁ ତ୍ୟାଗ କରିକି ବାହାରି ଆସିବେ, କ'ଣ କରିବେ ପ୍ରକଟ ପ୍ରକଟମେବ ପ୍ରକଟ ହୋଇଯିବେ, ଲକ୍ଷ୍ମୀ ରୂପରେ ପ୍ରକଟ ହୋଇଯିବେ, ଏବଂ ଯୁବତୀ ଭୂତୁଆ ଯୁବତୀ ହୋଇକରି ତମ ରମୟତିଥି ତାଙ୍କୁ ଆନନ୍ଦ ପ୍ରଦାନ କରିବେ, ତାଙ୍କର ସେବା କରିବେ ଲକ୍ଷ୍ମୀଦେବୀ, ଅତ୍ର ଦୂତଂ ସମ୍ମାନ ମି, ତେଣୁ ତମେ ହେ ଦୂତ ମୁଁ ତୁମକୁ ସମ୍ମାନ ଦେଉଛି, ତଦ ଉକ୍ତ ସଙ୍ଗୀକୃତ୍ୟା ବି ଅନୌଚିତ୍ୟ, ତେଣୁ ତମେ ମୋତେ ନେବା ପାଇଁ ଚାହୁଁଛ ତାଙ୍କ ସହିତ ମୁଁ ବର୍ତ୍ତମାନ ସଙ୍ଗ କରିବାଟା ଠିକ୍ ହେବ ଉଚିତ ହେବ ନାହିଁ, ଗାଁ ପ୍ରତି ନ ଅଙ୍ଗୀକୃତେ ଇତିହ ପ୍ରତିଜଳ୍ପ, ଏଇଟା ହେଉଛି ପ୍ରତିଜଳ୍ପ, ଗତକାଲି ଥିଲା ଆଜଳ୍ପ ଅବଜଳ୍ପ ନୁହଁ, ଏଇଟା ଆଜଳ୍ପ, ଆଜି ହେଉଛି ପ୍ରତିଜଳ୍ପ, ଆଉ ଗୋଟିଏ ରହିଲା ଏଇ ଦଶଟି ଜଳ୍ପ ରହିଛି, ପ୍ରତିଜଳ୍ପର ଅର୍ଥ କ'ଣ, ପ୍ରତିଜଳ୍ପ କହିଲେ ଯଦୁକ୍ତ ଦୁଶ୍ଚର୍ଯ୍ୟ ଦ୍ୱନ୍ଦ୍ୱ ଭାବସ୍ମିନ୍, ଏ ଯେଉଁ ଦ୍ୱନ୍ଦ୍ୱ ଭାବ ରହିଛି ଏଥିରୁ ଏଇଟାକୁ ତ୍ୟାଗ କରିହେବ ନାହିଁ, ପ୍ରାପ୍ତି ନା ହେତ୍ୟନୁ ଧୂତମ ଦୂତ ସମାନୋକ୍ତ ଯତ୍ର ସ ପ୍ରତିଜଳ୍ପ କହ, ଏଇଟା ପ୍ରତିଜଳ୍ପ, ପ୍ରତିଜଳ୍ପ ହେଉଛି କ'ଣ ଉଜ୍ଜଳ ନିଳମରେ ବର୍ଣ୍ଣନା କରାଯାଇଛି, କ'ଣ ନା ପ୍ରିୟତମା ଯେତେବେଳେ ବିନୀତ ଭାବରେ କୁହନ୍ତି ଯେ ସେ ତାଙ୍କର ପ୍ରିୟତମକୁ ଲାଭ କରିବାରେ ଅଯୋଗ୍ୟ ହେଲେ ମଧ୍ୟ ତାଙ୍କ ସହିତ ଦାମ୍ପତ୍ୟ ସମ୍ପର୍କର ଆଶା ସେ ତ୍ୟାଗ କରିପାରୁନାହାନ୍ତି, ସେତେବେଳେ ତାଙ୍କ ପ୍ରିୟତମଙ୍କ ବାର୍ତ୍ତା ନିମିତ୍ତ ଶ୍ରଦ୍ଧାର ସହିତ ଉଚ୍ଚାରିତ ଏ ଧରଣର କଥାକୁ ପ୍ରତିଜଳ୍ପ କୁହାଯାଏ। ଉଜ୍ଜଳ ନିର୍ମାଣରେ ରୂପ ଗୋସ୍ୱାମୀ ଏଇଟା କହିଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହନ୍ତି ହେ ସୌମ୍ୟ, ସୌମ୍ୟର ଅର୍ଥ ହେଉଛି ଶାନ୍ତ ପ୍ରକୃତି, ଶାନ୍ତ ପ୍ରକୃତି, ଅଶାନ୍ତ ସେ ନୁହଁ, ଶାନ୍ତ ପ୍ରକୃତି। ଅତସ୍ତେନ ସହ ତବ ସକ୍ଷମ ଅନୁଚିତମ ଇତି ଭାବ, ଏଇ ଭାବ ସୌମ୍ୟ ଯେଉଁ କହିବେ ଏସବୁ କ'ଣ ଉନ୍ମାଦରେ କହୁଛନ୍ତି ନା, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ରାଧାରାଣୀଙ୍କ ଭାବ କ'ଣ, ତେନ ସହ ତବ ସକ୍ଷମ ଅନୁଚିତମ, ସିଏ ହେଉଛନ୍ତି ଅଶାନ୍ତ ପ୍ରକୃତି, ସେ ଶାନ୍ତ ରହିପାରିବେ ନାହିଁ, ଅଶାନ୍ତ ଉନ୍ମାଦରେ କହୁଛନ୍ତି ତମେ ଶାନ୍ତ, ତମେ ତାଙ୍କ ସହିତ ସଖ୍ୟ କରୁଛ ଏଇଟା ଠିକ୍ ହେଲା ନାହିଁ, ଅନୁଚିତ। ହଁ, ଏ ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ ଏଇଟା କୁହାଯାଇଛି, ଅନ୍ତଲୀଳାରେ 20 ଅଧ୍ୟାୟରେ ଏ ଯେଉଁ ମହାପ୍ରଭୁ ଏଇଟା ଆସ୍ୱାଦନ କରୁଥିଲେ, ରାଧାରାଣୀଙ୍କ ଏଇ ଯେଉଁ ଭାବ ରହିଛି ସେ ଆସ୍ୱାଦନ କରୁଥିଲେ। ତେଣୁ ସେ କହୁଛନ୍ତି ଚୈତନ୍ୟ ଚରିତ୍ରାମୃତ ଅନ୍ତଲୀଳା 20 ଅଧ୍ୟାୟ 60 ଶ୍ଳୋକରେ କୁହାଯାଇଛି, ନାରାୟଣ ହୃଦିସ୍ଥିତ ତବୁ ପାଦ ସେବାୟ ମତି ସେବା କରି ଦାସୀ ଅଭିମାନୀ। ଯଦିଓ ରାଧାରାଣୀ ନାରାୟଣ ହୃଦିସ୍ଥିତ, ନାରାୟଣଙ୍କ ହୃଦୟରେ ସେ ରହିଛନ୍ତି, ନାରାୟଣ କୃଷ୍ଣଙ୍କ ହୃଦୟରେ ମଧ୍ୟ ରହିଛନ୍ତି, ନାରାୟଣଙ୍କ ହୃଦୟ ମଧ୍ୟ ରହିଛନ୍ତି, ତେଣୁ ସେଠି ସେ ତବୁପାଦ ସେବାଏ ମତି, ଯଦିଓ ନାରାୟଣ ତାଙ୍କୁ ଦେଇଛନ୍ତି ସ୍ଥାନ, ବକ୍ଷ ପ୍ରଦେଶ ଦେଇଛନ୍ତି, ତାଙ୍କ ସ୍ଥାନ ଦେଇଛନ୍ତି ବକ୍ଷ ପ୍ରଦେଶ, କିନ୍ତୁ ତଥାପି ସେ ସେଠି ଥିଲେ ମଧ୍ୟ ସେ କ'ଣ କରନ୍ତି ନା, ସିଏ କ'ଣ କରନ୍ତି ପାଦ ସେବାଏ ମତି, ତାଙ୍କର ମତି ହେଉଛି କେବଳ ଭଗବାନ ପାଦ ସେବା କରିବେ, ବକ୍ଷରେ ରହିକରି କ'ଣ କରିବେ, ବକ୍ଷରେ ତାଙ୍କର ଅପ୍ରତିଦ୍ୱନ୍ଦ୍ୱୀ, ତାଙ୍କର କେହି ନାହାନ୍ତି, ସୌତୁଣୀ କେହି ନାହାନ୍ତି ସେଠି, ବକ୍ଷରେ ଏକୁଟିଆ ରହିଛନ୍ତି ସେଠି, କିନ୍ତୁ ପାଦ ଦେଶରେ ବହୁତ ସୌତୁଣୀ ରହିଛନ୍ତି, ପାଦ ସେବା ସମସ୍ତେ କହୁଛନ୍ତି ପାଦ ସେବା କରିବେ, ସମସ୍ତେ କହୁଛନ୍ତି ପାଦ ସେବା କରିବେ, ତେଣୁ ବହୁତ ସୌତୁଣୀ ଅଛନ୍ତି ସେଠି, କିନ୍ତୁ ତଥାପି ସେ ଜବରଦସ୍ତ ଯାଇକି ସେଠି ସେବା କରିବେ ପାଦ। ଏ ଗୋଟେ ଶ୍ଳୋକର ଅଛି ପଞ୍ଚମ ସ୍କନ୍ଧରେ, ଏଇଟା କହିଛନ୍ତି ଋଷଭଦେବ କହିଛନ୍ତି, ଋଷଭଦେବ ଯଦିଓ ଭଗବାନଙ୍କର ନା ଚତୁର୍ଥ ସ୍କନ୍ଧରେ ପୃଥୁ ମହାରାଜ କଥା କହିଛନ୍ତି, ପୃଥୁ ମହାରାଜ ଇଏ ଭଗବାନଙ୍କର ଅବତାର, କିନ୍ତୁ ତଥାପି ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ କହିଲେ ମୋତେ ଅୟିତ କର୍ଣ୍ଣ ଦିଅ, ମୁଁ ଆପଣଙ୍କ କଥା ଶୁଣିବି ସେଥିପାଇଁ ମୋତେ ଅୟିତ କର୍ଣ୍ଣ ଦିଅ, କିନ୍ତୁ ତାପରେ କହିଲେ ଗୋଟେ ଶ୍ଳୋକରେ ଗୋଟେ ପ୍ରାର୍ଥନାରେ ଯେ ମୁଁ ଯେତେବେଳେ ଆପଣଙ୍କ ପାଦ ସେବା କରିବି, ଯଦିଓ ଲକ୍ଷ୍ମୀ ଦେବୀ ଆପଣଙ୍କ ପାଦ ସେବା କରୁଛନ୍ତି ଆମ ଭିତରେ ଝଗଡ଼ା ହେବ, ସମୟ ହୋଇଗଲାଣି ଆମେ କ'ଣ ଝଗଡ଼ା କଥା କହିବା, ତେଣୁ ଯଦି ଝଗଡ଼ା ହେବ ଆପଣ ମୋର ମୋର ସପୋର୍ଟ ଦେବେ, ଲକ୍ଷ୍ମୀକୁ ସପୋର୍ଟ ଦେବେ ନାହିଁ, ଏଇଟା କୁହାଯାଉଛି। କାନ୍ତ ସେବା ସୁଖପୁର ସଙ୍ଗମ ହୈତେ ସୁମଧୁର ତାତେ ସାକ୍ଷୀ ଲକ୍ଷ୍ମୀ ଠାକୁରାଣୀ, ଏସବୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ ଅନ୍ତଲୀଳାରେ, ଏହିସବୁ ରାଧାରାଣୀଙ୍କ ଭାବକୁ ଆସ୍ୱାଦନ କରୁଥିଲେ ଯେଉଁ ଗମ୍ଭୀରାରେ, ତେଣୁ ସେଠି କାନ୍ତ ସେବା ସୁଖପୁର, ଏ କାନ୍ତଙ୍କର ସେବା କରିବା ଏ ଯେଉଁ ସୁଖ ରହିଛି, ଅନନ୍ତ ସୁଖ ରହିଛି, ସଙ୍ଗମ ହୈତେ ସୁମଧୁର, ଭଗବାନଙ୍କ ସହିତ ସଙ୍ଗ କରିବା ଅପେକ୍ଷା ସେଇଟା ଆହୁରି ଅଧୁର ସୁମଧୁର, ଆହୁରି ମଧୁର ସୁମଧୁର, ତାତେ ସାକ୍ଷୀ ଲକ୍ଷ୍ମୀ ଠାକୁରାଣୀ, ତାର ସାକ୍ଷୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ, କ'ଣ ନାରାୟଣ ହୃଦି ସ୍ଥିତି, ତାଙ୍କୁ ଭଗବାନ ଦେଇଛନ୍ତି ସ୍ଥାନ, ନାରାୟଣ ବକ୍ଷରେ ରହିଛନ୍ତି ସ୍ଥାନ, ସେ ସେଠି ବସିପାରିଥାନ୍ତେ, ଆଉ କୁଆଡ଼େ ଯିବା ଦରକାର ନାହିଁ, ତାଙ୍କୁ ସ୍ଥାନ ଦିଆଯାଇଛି, କିନ୍ତୁ ତବୁ ପାଦ ସେବାଏ ମତି, କିନ୍ତୁ ତାଙ୍କର ମତି ରହିଛି କେମିତି ମୁଁ ପାଦ ସେବା କରିବି, ପାଦ ସେବା କରିବି, ତେଣୁ ସେବା କରେ ଦାସୀ ଅଭିମାନୀ, ତେଣୁ ଇଏ ଦାସୀ ଯଦିଓ ମାଲିକାଣୀ, ଯେ ମାଲିକାଣୀ ଯଦି କହିବ, ଯଦି ଗୋଟେ ଜାଗାର ମାଲିକାଣୀ ହେଇଥିବ କହିବୁ ତୁ ଦାସୀ ହବୁ, ମତେ ତୁ ଦାସୀ କହିଲୁ, ତୁ ଦାସୀ ନା ମୁଁ ଦାସୀ, ମୁଁ ମାଲିକାଣୀ ନା ଆଉ, ଏ ଭାବ ଆସୁଛି ନା ନାହିଁ, ଯିଏ ଟିକେ ଉନ୍ନତ ସ୍ଥିତିରେ ଅଛନ୍ତି, ବଡ଼ ବଡ଼ ପୋଷ୍ଟରେ ରହିଛନ୍ତି, ସେମାନେ କ'ଣ ଭାବିବେ ସେବା କରିପାରିବେ, ଝାଡ଼ୁ ଟିକେ ଦେବଟି, ନାହିଁ ମୁଁ ଝାଡ଼ୁ ଦେବି, ତୁ ଝାଡ଼ୁ ଦେବୁ ମୁଁ ଝାଡ଼ୁ ଦେବି, ମୁଁ ମାଲିକ, ମୁଁ ମ୍ୟାନେଜର, ମୁଁ ପ୍ରେସିଡେଣ୍ଟ, ମୁଁ ଝାଡ଼ୁ ଦେବି, ଏ ଭାବଟା ଆମର ଆସୁଛି, କିନ୍ତୁ ଭକ୍ତି ଶୁଦ୍ଧ ଭକ୍ତିରେ ସେସବୁ ନାହିଁ, ଭକ୍ତିରେ ଏସବୁ ଧର୍ମ ନଥାଏ, ମୁଁ ହେଉଛି ବହୁତ ଉନ୍ନତ ସ୍ତରରେ ଅଛି, ମୁଁ କ'ଣ ଭଗବାନଙ୍କୁ ବାସନ ଧୋଇବି, ମୁଁ ଝାଡ଼ୁ ଦେବି, ଭକ୍ତି ହେଉଛି ଇଏ ହେଉଛି ଭକ୍ତ, ସବୁ ସେବା କରିପାରିବେ, ନୁହଁ ଖାଲି ମୁଁ ଖାଲି ଭାଗବତ କଥା କହିବି ଆଉ, ଆଉ ଏ ସଫା ସଫି ଝାଡ଼ୁ ଦେବା ଏସବୁ କାହା ମୁଁ କରିବି? ମୋର ମର୍ଯ୍ୟାଦା କେଉଁଠି? ମୋର ସ୍ଥିତି କେଉଁଠି? ସମସ୍ତେ ମୋତେ ସମ୍ମାନ କରୁଛନ୍ତି, ଆଉ ମୁଁ ଗୋଟେ ଏଭଳିଆ ଅସମ୍ମାନ। ଲକ୍ଷ୍ମୀଦେବୀ ଠାକୁରାଣୀ ସିଏ ମାଲିକାଣୀ ସମସ୍ତେ ବ୍ରହ୍ମା ଶିବ ଆଦି ପ୍ରାର୍ଥନା କରୁଛନ୍ତି, ମ୍ୟାଡ଼ାମ୍ ଟିକେ ଆମକୁ ଧନ ଦିଅନ୍ତୁ। ଏ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ ସେମିତି 18 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଆମର ସମୟ ହେଇଗଲାଣି ତେଣୁ ଆମେ କହିବା ନାହିଁ। ସମସ୍ତେ ପ୍ରାର୍ଥନା କରୁଛନ୍ତି, ଲକ୍ଷ୍ମୀଦେବୀ କିନ୍ତୁ ତାଙ୍କୁ ଉପେକ୍ଷା କରିଦେଉଛନ୍ତି। ସିଏ ଯାଇକି କ'ଣ କରୁଛନ୍ତି? ଭଗବାନଙ୍କ ସେବା କରୁଛନ୍ତି, ପାଦ ସେବା କରୁଛନ୍ତି। ଯଦିଓ ଭଗବାନ ଦେଉଛନ୍ତି ତୁମେ ମୋର ତୁମର ଉଚ୍ଚ ସ୍ଥାନ ରହିଛି, ବକ୍ଷରେ ରହିବ, କିନ୍ତୁ ସେଇଟାକୁ ସେ ଚାହୁଁନାହାନ୍ତି। ସେ କହିଲେ ମୋତେ କେମିତି ସେବା ମିଳୁ, ସବୁବେଳେ ଅଚଞ୍ଚଳା, ସବୁବେଳେ ସେ ଚଞ୍ଚଳ ରହିପାରନ୍ତିନି ଗୋଟେ ସ୍ଥାନରେ। କିନ୍ତୁ ଭଗବାନଙ୍କର ଯେତେବେଳେ ପାଦ ସେବା କରୁଛନ୍ତି ସେତେବେଳେ ସେ ଅଚଞ୍ଚଳ ହୋଇଯାଉଛନ୍ତି। ଶ୍ରୀ ଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ଏଇ ଭ୍ରମର ଗୀତକୁ ଯେତେବେଳେ କହୁଥିଲେ ବମ୍ବେରେ ଇସ୍କନରେ, ସେତେବେଳେ ଏଇ କଥାଟି କହିଥିଲେ। ବମ୍ବେରେ ଇସ୍କନ ଯୋଗୁଁ ହେଉଛି ବର୍ତ୍ତମାନ ସିଲ୍ ହୋଇଯାଇଛି, କେହି ଆସିପାରୁନାହାନ୍ତି। ସେଠି ଆମେ ଯାଇଛୁ କେତେଥର, ସେଠି ଭଗବାନ କଥା କହିବାକୁ ଆମକୁ ସୁଯୋଗ ମିଳିଛି। ତେଣୁ ସେଇଠି ରହିଛି ଗୋଟେ ଚିତ୍ର, ଅଛି ଲକ୍ଷ୍ମୀଦେବୀଙ୍କର ଚିତ୍ର ରହିଛି କିଭଳି ଭାବରେ ନାରାୟଣ ଶୟନ କରିଛନ୍ତି, ଲକ୍ଷ୍ମୀଦେବୀ ପାଦରେ ସମ୍ଭାବନା କରୁଛନ୍ତି। ମହାରାଜ କହିଲେ ମୁଁ ଯେତେବେଳେ ଦେଖେ ସେ ଚିତ୍ରଟିକୁ ମୋତେ ବହୁତ ଆନନ୍ଦ ଲାଗେ। ନାରାୟଣ ଲକ୍ଷ୍ମୀଦେବୀ ସାକ୍ଷାତ ସେଇଠି ଅଛନ୍ତି, ବସିଛନ୍ତି, ଏଇଭଳି ଲାଗେ ମୋତେ। ନାରାୟଣ ଚଞ୍ଚଳା ତାଙ୍କର ଯେଉଁ ପ୍ରବୃତ୍ତି ରହିଛି, ଚଞ୍ଚଳା ପ୍ରବୃତ୍ତି ଅଚଞ୍ଚଳା ହୋଇଯାଆନ୍ତି ଭଗବାନ ସେବାରେ, ଏତେ ଆନନ୍ଦ ରହିଛି। ଦକ୍ଷ ଦେଶ ରହିଲେ କ'ଣ ବୋର୍ ଲାଗିବ? ସେଠି ବୋର୍ ତ ନାହିଁ ତାଙ୍କ ପାଖରେ, ଭଗବାନଙ୍କ ସବୁବେଳେ ରହିଛି, ସବୁ କଥା ରହିଛି, ସେବା ଚିନ୍ତନ ମଧ୍ୟ ସେବା। ନାରାୟଣ ହେଉଛନ୍ତି, ଲକ୍ଷ୍ମୀଦେବୀ ହେଉଛନ୍ତି କ'ଣ, ଇଏ ଯେଉଁ ପାଦ ସେବାର ସେ ହେଉଛନ୍ତି ହେଡ଼୍ ଅଫ୍ ଦି ଡିପାର୍ଟମେଣ୍ଟ। ପାଦ ସେବାର ହେଡ଼୍ ଅଫ୍ ଦି ଡିପାର୍ଟମେଣ୍ଟ ହେଲେ ଲକ୍ଷ୍ମୀଦେବୀ, ଶ୍ରବଣରେ ହେଲେ ପରୀକ୍ଷିତ, ବୟାସିକୀ କୀର୍ତ୍ତନେ ଆଉ ଅଭବାସ ବୟାସିକୀ କୀର୍ତ୍ତନେ ଆଉ ଶ୍ରବଣ କୀର୍ତ୍ତନ, ବିଷ୍ଣୁ ସ୍ମରଣ ହେଉଛି ପ୍ରହ୍ଲାଦ ସ୍ମରଣେ, ଆଉ ଲକ୍ଷ୍ମୀ ପାଦ ସେବନେ। ଲକ୍ଷ୍ମୀଦେବୀ ପାଦ ସେବା, ଇଏ ହେଉଛି କପିପତି ଦାସେ, ପାଦ ସେବନରେ ହେଉଛନ୍ତି ଲକ୍ଷ୍ମୀଦେବୀ। ପାଦ ସେବାରେ ଏତେ ଆନନ୍ଦ ରହିଛି, ଆମର ଯେତେବେଳେ ନାମ ଦେଖା ନାମକରଣ ହେଉଥିଲା ସେତେବେଳେ ଆମେ ସବୁ ସେତେ ରହୁଥିଲୁ, ନାମକରଣ ଦେଉଥିଲୁ, ତୈଳକନାଥ ପ୍ରଭୁ ସବୁ ଦେଉଥିଲୁ। ମହାରାଜ କହିଲେ ଆଇ ହାଭ୍ ଏ ସ୍ପେଶାଲ ନେମ୍, ଆଇ ହାଭ୍ ଏ ସ୍ପେଶାଲ ନେମ୍, ଧ୍ୟାନ ନା ପାଦ ସେବା। ତୈଳକନାଥ କହିଲେ ହିଅରିଜି ପ୍ରସାଦ ଟିକେ ପଣ୍ଡା, ତେଣୁ ମୋର ନାମଟା ସେଇଟା ଦିଆଗଲା ପାଦ ସେବା। ଗୁରୁଦେବ କୃପା କରି କହିଲେ ଏଇଟା ଗୋଟେ ସ୍ପେଶାଲ ନାଁ ମୋର ଅଛି ମୋ ପାଖରେ, ମୁଁ ଦେବି। ମୋର ଦୀକ୍ଷା ଦେବା ପୂର୍ବରୁ ଏଇଟା କହିଥିଲେ, ଆମେ କହିଦେଲୁ କଥା ପ୍ରସଙ୍ଗରେ, ଆମ ନାଁ ସେଥିପାଇଁ ହେଇଛି ପାଦ ସେବା। ଯାହା ହଉ ଲକ୍ଷ୍ମୀଦେବୀଙ୍କର ଆମର ରହିଛି ଫ୍ରେଣ୍ଡସିପ୍, ଲକ୍ଷ୍ମୀଦେବୀ ପାଦ ସେବା, ପାଦ ସେବାକାରୀ, ଆମେ ପାଦ ସେବାକାର ସେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ରଘୁନନ୍ଦନ ଧାମ ଫେସବୁକ୍ କି।